आयाम। ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम दशम स्कंद 68 अध्याय श्लोक 22। सकुंडलम चारु किरीटभूषणम् सकुंडलम चारु किरीटभूषणम् बभौ पृथिव्यां पतितं समुज्ज्वलम् बभौ पृथिव्यां पतितं समुज्ज्वलम् हा हेति साधु इति ऋषयः सुरेश्वरा हा हेति साधु इति ऋषयः सुरेश्वरा मालैर्मुकुन्दं विकिरन्तैरिरे मालैर्मुकुन्दं विकिरन्तम् इडिरे सकुण्डलं चारु किरीटभूषणम् बभौ पृथिव्यां पतितं समुज्ज्वलम् हा हेति साधुतिरिषयः सुरेश्वरा मालैर्मुकुन्दं विकिरन्त इडिरे सकुण्डलं चारु किरीटभूषणम् बभौ पृथिव्यां पतितं समुज्ज्वलम् हा हेति साधु इति ऋषयः सुरेश्वरा मालैर्मुकुन्दं विकिरन्त इडिरे भूषणम् बभौ पृथिव्यां पतितं समुज्ज्वलम् हा इति साधु इति ऋषयः सुरेश्वरा मालैर्मुकुन्दा विकिरन्तं इडिरे सकुण्डलं चारु किरीटभूषणम् बभौ पृथिव्यां पतितं समुज्ज्वलम् हा इति साधु इति ऋषयः सुरेश्वरा मालैर्मुकुन्दं विकिरन्तं इडिरे सकुण्डलं चारु किरीटभूषणम् बभौ पृथिव्यां पतितं समुज्ज्वलम् हा हेति साधुति ऋषयः सुरेश्वरा मालैर्मुकुन्दं विकिरन्तं इडिरे सकुण्डलं चारु किरीटभूषणं बभौ पृथिव्यां पतितं समुज्ज्वलम् हा हेति साधु इति ऋषयः सुरेश्वरा मालैर्मुकुन्दं विकिरन्तं इडिरे सकुण्डलं चारु किरीटभूषणम् बभौ पृथिव्यां पतितं समुज्ज्वलम् ආයේති සාධවිති ඍෂයා සුරේස්වරා මාලේ මුකුන්දම් විකිරන්තම් මිදිරේ සුකරණවත් කුණ්ඩල මනුරම සිරස්ත්‍රාණරේ ବିଭୂଷିତ ଭୌମାସୁରର ମସ୍ତକଟି ଭୂମି ଉପରେ ପଡ଼ି ଉଜ୍ଜଳତା ସହିତ ଶୋଭା ବିସ୍ତାର କରୁଥିଲା। ସେତେବେଳେ ଭୌମାସୁର ନଗରରେ ହାୟ ହାୟ ଧ୍ୱନି ଶୁଣାଯାଉଥିଲା। ମହାନ ଦେବତାଗଣ ଭଗବାନ ମୁକୁନ୍ଦଙ୍କ ଉପରେ ପୁଷ୍ପମାଲ୍ୟ ବର୍ଷଣ କରି ତାଙ୍କର ପୂଜା କଲେ। ହରେ କୃଷ୍ଣ ଅବସ୍ତଭକ୍ତ ସଦାନନ୍ଦ ମାତୃବୃନ୍ଦଙ୍କ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ଏଇ ଭାଗବତଙ୍କ କଥା ଏଇ ଘଟଣାଟି ହେଉଛନ୍ତି ଭଗବାନଙ୍କର ଏଇ ଲୀଳା। ଇଏ ହେଉଛନ୍ତି ପ୍ରାଗ୍ ଜ୍ୟୋତିଷପୁର ବା ବର୍ତ୍ତମାନର ଆସାମର ଯେଉଁ କାମରୂପ ରହିଛି ସେହି ସ୍ଥାନରେ ଏହି ଘଟଣାଟି ହେଉଛି। ତେଣୁ 15-22-8 ଶ୍ଳୋକରେ ଭଗବାନ ଏହି ନରକକୁ ବିନାଶ କରିଥିଲେ। ଏହି ଲୀଳାଟିକୁ ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦର ସହିତ ବହୁତ ଦୀର୍ଘ ଛନ୍ଦରେ ଗାନ କରୁଛନ୍ତି ଏବଂ ପରୀକ୍ଷିତ ମହାରାଜଙ୍କ ସହିତ 60,000 ମୁନିଋଷିମାନେ ସେଇକୁ ଆସ୍ୱାଦନ କରୁଛନ୍ତି। ଏ ଲୀଳାଟିକୁ ବର୍ଣ୍ଣନା କରୁଛନ୍ତି। ତେଣୁ ଆମେ ଗତକାଲି ଏ କଥାଟି କହିଥିଲେ କିଭଳି ଭଗବାନ ସେ ଯେଉଁ ଭୌମାସୁର ସେ ଯେଉଁ ତ୍ରିଶୂଳ ଶିବଜୀଙ୍କର ଯେଉଁ ତ୍ରିଶୂଳ ରହିଛି ସେଇ ତ୍ରିଶୂଳ ଭଗବାନଙ୍କୁ ନିକ୍ଷେପ କରିବା ପାଇଁ ଉଦ୍ୟତ ହେଉଥିବା ସମୟରେ ଭଗବାନ ତା ନିକ୍ଷେପ କରିବା ପୂର୍ବରୁ ଭଗବାନ ତା'ର ଶିରକୁ ଛେଦନ କରିଥିଲେ। ଆମେ ଗତକାଲି ଏଇଠି କଥା କହିଥିଲେ ଏଇ କଥା ଯାଏ କ୍ଷୀର ନେମିନା ତାଙ୍କର ସୁଦର୍ଶନ ଚକ୍ରର ଯେଉଁ ରହିଛି କ୍ଷୀରଧାର ରହିଛି ସେଇ କ୍ଷୀର ନେମିନା ସେଇ କ୍ଷୀରଧାରରେ ତା'ର ତା'ର ଶିରକୁ ଛେଦନ କରିଥିଲେ। ତେଣୁ ଯେଉଁ ଶିର ଛେଦନ ଯେତେବେଳେ ହେଇଥିଲା ସେତେବେଳେ କ'ଣ ହେଲା ନା ଶିରରେ ତାଙ୍କର କର୍ଣ୍ଣରେ କୁଣ୍ଡଳ ଶୋଭାୟମାନ ହେଉଛନ୍ତି। ସା କୁଣ୍ଡଳମ୍ ଚାରୁ କିରୀଟ ଭୂଷଣମ୍ ଏବଂ କୁଣ୍ଡଳ ବହୁତ ସୁନ୍ଦର ଦୃଶ୍ୟ ଏବଂ କିରୀଟି ମଧ୍ୟ ରହିଛି। କିରୀଟି କହିଲେ ମସ୍ତକରେ କିରୀଟି ରହିଛି, ମସ୍ତକରେ କିରୀଟି ରହିଛି ଭୂଷଣମ୍ ଇଏ ତାଙ୍କର ଭୂଷଣ ସବୁ ଭୂଷଣ ପରିଧାନ କରିଥିଲେ। ଯୁଦ୍ଧ କ୍ଷେତ୍ରକୁ ଯେଉଁମାନେ ଆସନ୍ତି ସବୁ ପରିଧାନ କରି ଆସନ୍ତି, ଯଦିଓ ଜାଣନ୍ତି ଚାନ୍ସ ଅଛି ମୃତ୍ୟୁବରଣ କରିବା କିନ୍ତୁ ତଥାପି ସବୁ ଭୂଷିତ ହୋଇକରି ସେମାନେ ଆସନ୍ତି। ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଭୂଷଣ ଇତ୍ୟାଦି ଭୂଷିତ ହୋଇକି ଆସନ୍ତି। ବର୍ଣ୍ଣନା କରାଯାଇଛି ଯେତେବେଳେ ଯେଉଁ ମଥୁରାକୁ ଆକ୍ରମଣ କରୁଥିଲେ କାଳଯବନ, କାଳଯବନ 3 କୋଟି ସୈନ୍ୟ ଆଣିକି ଆସିଥିଲେ। ସିଏ 3 କୋଟି ସୈନ୍ୟ ଏବଂ ପ୍ରତିବର୍ଷ ମଥୁରାକୁ ଜରାସନ୍ଧ 23 ଅକ୍ଷୁଣୀ ସୈନ୍ୟ ଆଣିକି ଆସୁଥିଲା। 23 ଅକ୍ଷୁଣୀ ସୈନ୍ୟ କହିଲେ ପାଖାପାଖି 50,30,000। ଗୋଟିଏ ଅକ୍ଷୁଣୀ ସୈନ୍ୟଙ୍କ ସଂଖ୍ୟା ହେଉଛି 2,18,700। ତା ଦେହରେ ପଦାତିକ ଅଛନ୍ତି, ଅଶ୍ୱାରୋହୀ ରହିଛନ୍ତି, ଗଜାରୋହୀ ରହିଛନ୍ତି, ଏହିଭଳି ଭାବରେ ଚତୁରଙ୍ଗିଣୀ ସୈନ୍ୟ ପଦାତିକ ଅଶ୍ୱାରୋହୀ ଗଜାରୋହୀ ଏବଂ ଆଉ କ'ଣ ଚତୁରଙ୍ଗିଣୀ ସୈନ୍ୟ ଅଛନ୍ତି। ତେଣୁ ଏମାନେ ଏହିଭଳି ଭାବରେ 2,18,700 ଗୋଟିଏ ଅକ୍ଷୁଣୀ ସୈନ୍ୟ କହିଲେ 2,18,700 ଏତିକି 23 ଅକ୍ଷୁଣୀ ସୈନ୍ୟ ଆଣିକି ଆସୁଥିଲେ। 50,30,000 ସୈନ୍ୟ ଆସୁଥିଲେ ପ୍ରତିବର୍ଷ ମଥୁରା ଉପରେ ଆକ୍ରମଣ କରିକି ଭଗବାନ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ, ଜରାସନ୍ଧ ଯିଏକି କଂସଙ୍କର ଶ୍ୱଶୁର ଥିଲେ। ତେଣୁ ସମସ୍ତଙ୍କର ଶରୀରରେ ସେହିଭଳି ଭାବରେ ଭୂଷଣ ସବୁ ଥିଲା, ଭୂଷଣ ଥିଲା ସବୁ ସ୍ୱର୍ଣ୍ଣ ଅଳଙ୍କାର, ସବୁ ସବୁ ସ୍ୱର୍ଣ୍ଣ ଅଳଙ୍କାର, କେତେ ମୂଲ୍ୟ ହେବ ହିସାବ କରନ୍ତୁ। ଏବଂ ସେଇ ଯେଉଁ ମୃତ୍ୟୁ ସୈନ୍ୟମାନେ ମୃତ୍ୟୁବରଣ କରୁଥିଲେ ତାଙ୍କର ସବୁ ସେଇ ଯେଉଁ ଆଭୂଷଣ ଥିଲା ସେସବୁ କାଢ଼ିକି ନିଆଯାଉଥିଲା, ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ 17 ଥର ପ୍ରତିବର୍ଷ ଜରାସନ୍ଧ ଆକ୍ରମଣ କରୁଥିଲା ମଥୁରା ଉପରେ, 17 ଥର ଏତିକି ସୈନ୍ୟଙ୍କର ସବୁ ଯେଉଁ ରହିଛି ସୁନା ଆଭୂଷଣ ସବୁ ରହିଛି ସେସବୁ ନିଆଯାଇକି ଆମର ରାଜା ଯେଉଁ ରହିଛନ୍ତି ମଥୁରାର ରାଜା କିଏ ଉଗ୍ରସେନଙ୍କୁ ଦିଆଯାଉଥିଲା। ଇଏ ହେଉଛି ଯୁଦ୍ଧରେ ଏସବୁ ଏକ୍ସଟ୍ରା ଆଡ଼ିସନାଲ ବେନିଫିଟ୍ ଏସବୁ ରହିଛି ଯୁଦ୍ଧରେ। ଯେଉଁମାନେ ଜିତିବେ, ଯେଉଁମାନେ ହାରିଲେ, ମୃତ୍ୟୁବରଣ କଲେ ସେମାନେ ତ ସ୍ୱର୍ଗକୁ ଗଲେ, ତାଙ୍କର ସେଠି ବହୁତ ଅପାର ସୁନା ରହିଛି, ସେଠି କିଛି ଅସୁବିଧା ନାହିଁ।
ଏବଂ ସେଠିକାର ସୁନା ଇଏ ଆମର ପୃଥିବୀର ସୁନା ଭଳି ନୁହଁ, ସେ ହେଉଛି ଜାମ୍ବ ନଦୀର ସୁନା। ଜାମ୍ବ ନଦୀର ସୁନା ହେଉଛି ପିଓର ସୁନା। ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଜାମ୍ବ ନଦୀ ଗୋଟେ ରହିଛି, ସେ ନଦୀରେ ସବୁ ସୁନା ରହିଛି, ସୁନାର ଘାଟ ସେଠି ସବୁ ରହିଛି, ସୁନା ରହିଛି ସେଠି, କୌଣସି ସୁନାର କମି ନାହିଁ କିଛି, ଏତେ ସୁନା ରହିଛି। ସ୍ୱର୍ଗଲୋକ ବିଶାଳ ବୋଲି କୁହାଯାଇଛି, ଚେତଂ ମୁକ୍ତ ସ୍ୱର୍ଗଲୋକ ବିଶାଳ, ବହୁତ ପ୍ରକାର ଉପଭୋଗ ସେଠି ରହିଛି ସ୍ୱର୍ଗଲୋକରେ। କିନ୍ତୁ ତଥାପି ମର୍ତ୍ତ୍ୟଲୋକରେ ଯେତେବେଳେ ଥିଲେ ଯେଉଁ ସୁନା ଆଭୂଷଣ ସବୁ ରହିଥିଲେ, ସେସବୁ ମୃତ୍ୟୁବରଣ କଲାପରେ ସେସବୁ ଆଭୂଷଣକୁ ତାଙ୍କଠାରୁ କାଢ଼ି ନିଆଯାଉଥିଲା, ଏଭଳି ରାଜା ଦିଆଯାଇଥିଲା। ଏହି ବର୍ଣ୍ଣନା କରାଯାଇଛି ଆମର ମଥୁରା ଲୀଳାରେ, ଭଗବାନଙ୍କର ମଥୁରା ଲୀଳାରେ ଏଇଟା ବର୍ଣ୍ଣନା କରାଯାଇଛି। ଯେତେବେଳେ ଅନ୍ତିମ ଥର 18 ଥର ପାଇଁ ଯେତେବେଳେ ଆସୁଥିଲେ, ଇଏ ଜରାସନ୍ଧ ଆସୁଥିଲା, ତା ପୂର୍ବରୁ ଇଏ ଆସିଥିଲା ଯବନ ସୈନ୍ୟ ଆସିଥିଲା, କାଳ ଯବନ 3 କୋଟି, 3 କୋଟି ସୈନ୍ୟ ଆଣିକି ଆସିଥିଲା। 3 କୋଟି ସୈନ୍ୟମାନେ ସବୁ ଏମିତି ସ୍ୱର୍ଣ୍ଣର ଆଭୂଷଣ ସବୁ ପରିଧାନ କରିଥିଲେ। ତେଣୁ ଏମାନେ ଭଗବାନ ତ କ'ଣ କଲେ ନା, ସେ କାଳ ଯବନକୁ ନିଜେ ନ ମାରିକିରି ଭଗବାନ ନେଇଗଲେ ସେ ଯେଉଁ ଧବଳ ଗୁମ୍ଫା ରହିଛି ମଥୁରାରୁ 40 କିଲୋମିଟର ଦୂର, 40 ମାଇଲ ଦୂର, 60 କିଲୋମିଟର ଏଇ ଦୂରରେ ରହିଥିଲେ ଗୋଟେ ଗୁମ୍ଫାରେ, ଧବଳ ଗୁମ୍ଫାରେ ଶୟନ କରିଥିଲେ ଜରା ଇଏ ଆମର ମୁଚୁକୁନ୍ଦ। 27 ଯୁଗ ଧରି ସେ ଶୟନ କରିଥିଲେ ଏବଂ ଭଗବାନ ତାଙ୍କ ପାଖରେ ଆସି ପହଞ୍ଚି ଯାଇଥିଲେ। ଏସବୁ ଲୀଳା ସବୁ ବର୍ଣ୍ଣନା କରାଯାଇ ଆମେ ଆଗରୁ ବର୍ଣ୍ଣନା କରିସାରିଛେ। ତେଣୁ ଭଗବାନ ସେଇଠି ଛପିଗଲେ ଏବଂ ଇଏ କାଳଯବନ ଆସିକରି ସେ ଯେଉଁ ମୁଚୁକୁନ୍ଦଙ୍କର ବକ୍ଷ ଦେଶରେ ଗୋଟେ ପାଦ ପ୍ରହାର କଲା, ମୁଚୁକୁନ୍ଦଙ୍କର ଯେତେବେଳେ ନିଦ୍ରା ଭାଙ୍ଗିଗଲା ସେତେବେଳେ ତାଙ୍କର ଯେତେବେଳେ ଚାହିଁଦେଲେ ସେ ଜଳିପୋଡ଼ି ପାଉଁଶ ହୋଇଗଲା କାଳଯବନ, ଏତେ ଶକ୍ତି ଥିଲା ତାର। କିନ୍ତୁ ଭଗବାନ ଏଇଭଳି ଭାବରେ ତାର ବିନାଶ କଲେ। ତେଣୁ ଭଗବାନ ଆସିକରି ତା ମୁଚୁକୁନ୍ଦ ସହିତ କଥା ହେଇ 10 ସ୍କନ୍ଧ 51 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି। ମୁଚୁକୁନ୍ଦ ଜଣେ ଭକ୍ତ ଥିଲେ, ମୁଚୁକୁନ୍ଦ ଜଣେ ଭକ୍ତ ଥିଲେ, ସେ କେବଳ ଶୋଇ ଶୋଇକରି ଭଗବାନ ପ୍ରାପ୍ତ ହେଲେ। ସେଥିପାଇଁ ଆମର ବିଲମଙ୍ଗଳ ଠାକୁର ସେଇଟା କହିଛନ୍ତି, ସୁଖଂ ଶୟାନେ ନୀଳ ଏ ନିଜେ ପି ନାମାନି କୃଷ୍ଣ ପ୍ରବଦନ୍ତି ମର୍ତ୍ତ୍ୟା ତେ ନିଶ୍ଚିତଂ ତନ୍ମୟତାଂ ବ୍ରଜନ୍ତି ଗୋବିନ୍ଦ ଦାମୋଦର ମାଧବେଦି। ଶୋଇ ଶୋଇ କିଛି ପାଇଲେ, ଅବଶ୍ୟ ସେ ଭକ୍ତି କରିଥିଲେ, ସେଥି ଭଗବାନ ଆସି ତାଙ୍କ ପାଖରେ ଉପସ୍ଥିତ ହେଲେ। ତେଣୁ ଇଏ ଆମର କହିବାର ଉଦ୍ଦେଶ୍ୟ ହେଉଛି ଭଗବାନ ସେଠି ଫେରିକିରି ଆସିକରି ଯେଉଁ କାଳ ଯମନ ସୈନ୍ୟ ସବୁ ଥିଲେ 3 କୋଟି ସମସ୍ତଙ୍କୁ ହତ୍ୟା କଲେ, 3 କୋଟି ସୈନ୍ୟଙ୍କୁ ହତ୍ୟା କଲେ, 3 କୋଟି ସୈନ୍ୟଙ୍କୁ ହତ୍ୟା କରି ତାଙ୍କର ସେଇ ଶରୀରରେ ସବୁ ଭୂଷଣ ସବୁ ରହିଛି, ସ୍ୱର୍ଣ୍ଣ ଭୂଷଣ ସବୁ ରହି ସବୁ କାଢ଼ିକିରି ସବୁ ଏକାଠି କଲେ। ବହୁତ ବିରାଟ ବଡ଼ ଗଦା ହୋଇଗଲା, ଗୋଟେ ପାହାଡ଼ ଭଳିଆ ହୋଇଗଲା, ଏତେ ସୁନା 3 କୋଟି। ତେଣୁ ଏହିଭଳି ଭାବ ନେଇକି ଯେତେବେଳେ ଯାଉଛନ୍ତି, ତା ପୂର୍ବରୁ ରାତାରାତି ଭଗବାନ ଦ୍ୱାରକା ନଗର ନିର୍ମାଣ କରିଦେଇଥିଲେ। ତା ପୂର୍ବଦିନ ରାତିରେ ବିଶ୍ୱକର୍ମାଙ୍କୁ କହିକିରି ରାତାରାତି ଇଏ ଯେଉଁ ରହିଛି କେତେ 12 ଯୋଜନର ଯେଉଁ ରହିଛି ଇଏ 12 ଯୋଜନର ଦ୍ୱାରକା ନଗରୀକୁ ନିର୍ମାଣ କରିଦେଇଥିଲେ। 12 ଯୋଜନ ରାତାରାତି ନିର୍ମାଣ କରିଦେଇଥିଲେ ଏବଂ ମଥୁରାବାସୀମାନଙ୍କୁ ମଧ୍ୟ ରାତିରେ ଶୋଇଥିଲେ, ତାଙ୍କୁ ସବୁ ରାତି ଅଧରେ ସବୁ ନେଇଗଲେ ଦ୍ୱାରକାକୁ ନେଇଗଲେ। ଏହିସବୁ ଘଟଣା ତା ପୂର୍ବରୁ ହୋଇଯାଇଛି। ତେଣୁ ଭଗବାନ ଏମାନଙ୍କ ସବୁ ସୁନା ଆଭୂଷଣକୁ ସବୁ ନେଇକି ଯାଉଥିଲେ, ବିଭିନ୍ନ ପ୍ରକାର ଶଗଡ଼ ବା ଗାଡ଼ି ବା ଘୋଡ଼ା ଗାଡ଼ି ଘୋଡ଼ା ଇଏ ସବୁ କରିକି ଖଚର ଇତ୍ୟାଦିରେ କରିକି ଲଦିକି ନେଉଥିଲେ। କେତେ ସୁନାର ଇଏ ହଉ ଦେଖନ୍ତୁ, ହିସାବ କରନ୍ତୁ। ତେଣୁ ଏହି ସମୟରେ ଜରାସନ୍ଧ ଆସି ପହଞ୍ଚିଗଲା, ଜରାସନ୍ଧ 18 ଥର ପାଇଁ 18th time ଆସି ପହଞ୍ଚିଗଲା ଭଗବାନ ସହ ଯୁଦ୍ଧ କରିବା ପାଇଁ। ଏବଂ ଭଗବାନ ତାଙ୍କ ସହିତ ଯୁଦ୍ଧ ନ କରିକିରି ସେ ଯେଉଁ ଯାହା ସବୁ ସୁନାର ସବୁ ନେଇକି ଯାଉଛି ତାକୁ ସବୁ ଛାଡ଼ି ଦେଇକିରି ଧାଇଁଲେ କୃଷ୍ଣ ବଳରାମ, ଅଳ୍ପ କିଛି ସୈନ୍ୟ ତାଙ୍କ ପାଖରେ ଥିଲେ, ଧାଇଁଲେ। ତା ପୂର୍ବରୁ 17 ଥର ଜରାସନ୍ଧର ସୈନ୍ୟମାନଙ୍କୁ ହତ୍ୟା କରିଛନ୍ତି ଭଗବାନ, କିନ୍ତୁ ଏଥରିକ ଜରାସନ୍ଧକୁ ଭୟ କରି ପଳାଇଗଲେ। ଭଗବାନ ଗୋଟେ ଲୀଳା, ଏଇଟା ତାର କାରଣ ହେଉଛି ବର୍ଣ୍ଣନା କରାଯାଇଛି, ଜରାସନ୍ଧ ଯେତେବେଳେ ଆସିଥିଲେ ତା ପୂର୍ବରୁ ସେ ବ୍ରାହ୍ମଣମାନଙ୍କୁ ସବୁ ଏଭଳି ବ୍ୟବସ୍ଥା କରିଥିଲେ, ସବୁ ଖାଦ୍ୟପାନୀୟର ସବୁ ତାଙ୍କୁ ବ୍ୟବସ୍ଥା କରିଥିଲେ। ଖାଦ୍ୟପାନୀୟ ଦେଇକରି ତାଙ୍କୁ ଯେତେବେଳେ ପ୍ରଣାମ କରୁଛନ୍ତି, ସେମାନେ ବ୍ରାହ୍ମଣମାନେ ତାଙ୍କୁ ଆଶୀର୍ବାଦ ଦେଲେ ବିଜୟୀ ଭବ। ତେଣୁ ଯେତେବେଳେ ଏଇ ପାଇଗଲେ, ଏଇ ଆଶୀର୍ବାଦ ପାଇଗଲେ, କହିଲେ ମୁଁ ଯାଉଛି କାଲି ସକାଳେ ଯୁଦ୍ଧ କରିବି, ଆଉ ଏଥିରେ ଯଦି ପରାଜୟ ହେବ ତାହେଲେ ତୁମକୁ ହତ୍ୟା କରିବି, ଏହିଭାବରେ କହିକିରି ବ୍ରାହ୍ମଣମାନେ ଖବର ଦେଲେ ଭଗବାନଙ୍କୁ, ପ୍ରଭୁ ଆପଣଙ୍କର ଯଦି ବିଜୟ ହେବ ଆମର ମୃତ୍ୟୁ, ଆପଣଙ୍କର ଯଦି ପରାଜୟ ହେବ ଆମେ ଜୀବନ ପ୍ରାପ୍ତ ହେଉ, ଆପଣଙ୍କ ଇଚ୍ଛା। ତେଣୁ ଭଗବାନ ପଳେଇଗଲେ, ଭଗବାନ ରହିଲେ ନାହିଁ, ଯୁଦ୍ଧ କଲେ ନାହିଁ। ଏବଂ ଇଏ ଜାଣିପାରିଲେ ନାହିଁ, ଜରାସନ୍ଧ ଜାଣିପାରିଲାନି, କହିଲା ଏଇଟା ନିର୍ବଳୁଆଟା, ଏତେ ଭୀରୁ, ଏତେ ଭୟ, ଇଏ ଯାହାର ଏତେ ଭୟ ଅଛି, ଏତେ ଏଇଭଳି ଭୟ ଆଶ୍ଚର୍ଯ୍ୟ ହେଇଗଲା ଭଗବାନଙ୍କ ଲୀଳା ଏଭଳି। ଏମିତିକି ମୁହ୍ୟନ୍ତି ଯତ୍ ସୁରେହ, ଦେବତାମାନେ ମଧ୍ୟ ମୋହ ହେଇଯାଆନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା, ଆଉ ଜରାସନ୍ଧ ଯେ ମୋହ ହେବ ସେତେ ବଡ଼ କଥା କ'ଣ। ଯେ ଅସୁର ସିଏ ବିଷ୍ଣୁଙ୍କର ପୂଜା କରୁଥିଲେ ସିଏ, କିନ୍ତୁ କୃଷ୍ଣକୁ ମାନୁନଥିଲେ ଭଗବାନ ବୋଲି। ସେହିଭଳି ଭାବରେ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଯେଉଁମାନେ କୃଷ୍ଣଙ୍କୁ ଭଗବାନ ବୋଲି ଭାବନ୍ତି ଏବଂ ଚୈତନ୍ୟ ମହାପ୍ରଭୁଙ୍କୁ ଭଗବାନ ବୋଲି ଗ୍ରହଣ କରନ୍ତି ନାହିଁ, ସେମାନେ ମଧ୍ୟ ଅସୁର। ଯେମିତିକି ଜରାସନ୍ଧକୁ ଅସୁର ବୋଲି କୁହାଯାଏ, ତାଙ୍କୁ ମଧ୍ୟ ସେହିଭଳି ଭାବରେ ଅସୁର କୁହାଯିବ। ତେଣୁ ଏହିଭଳି ଭାବରେ ଭଗବାନ ଧାଇଁ ଧାଇଁ ପଳେଇଗଲେ ଏବଂ ଜରାସନ୍ଧ ତା ସୈନ୍ୟମାନଙ୍କ ସହିତ ଭଗବାନ ପିଛା କରୁଥିଲେ। ଭଗବାନ ଧାଇଁ ଧାଇଁକିରି ବହୁତ ଯୋଜନ ଦୂରକୁ ପଳେଇକରି ଗୋଟେ ପାହାଡ଼ ଉପରୁ ପଳେଇଗଲେ, ପ୍ରବର୍ଷଣ ପର୍ବତ ରହିଛି, ବିରାଟ ପର୍ବତ ରହିଛି, ତା ଉପରେ ପଳେଇଗଲେ ଏବଂ ଜରାସନ୍ଧ ତା ଚାରିପଟେ ସବୁ କାଟି ଜାଳିଣୀ ଫାଳିଣୀ ଲଗେଇକରି ତାକୁ ନିଆଁ ଲଗେଇଦେଲେ, ଭାବିଲା କୃଷ୍ଣ ବଳରାମ ଆଜି ମୃତ୍ୟୁବରଣ କଲେ, ଏଇଭଳି ଭାବରେ ଦାହ ସଂସ୍କାର ହେଇଗଲା ବୋଲି ଚିନ୍ତା କରୁଥିଲା। କିନ୍ତୁ ଭଗବାନ କୃଷ୍ଣ ବଳରାମ ସେଇଠୁ ଗୋଟିଏ ମାରିଲେ ଡିଆଁ, ଆସି ଦ୍ୱାରକାରେ ପ୍ରବେଶ କଲେ। ଏ ଭଗବାନଙ୍କର ଦ୍ୱାରକା ଲୀଳା ଏଇଭଳି ଭାବରେ ଭଗବାନଙ୍କର ଆରମ୍ଭ ହେଇଛି। ଏସବୁ କଥା ଏଇ ପ୍ରସଙ୍ଗକ୍ରମେ ଆସିଗଲା। ତେଣୁ ଏହିଭଳି ଭାବରେ ଯୋଦ୍ଧାମାନେ ଯେଉଁ ଆସୁଥିଲେ ତାଙ୍କ ଶରୀରରେ ବହୁତ ପ୍ରକାର ଆଭୂଷଣ ରହୁଥିଲା। ତେଣୁ ଇଏ ତ ତ୍ରିଭୁବନର ସମ୍ରାଟ ଭଳି ହେଇଥିଲା ଇଏ, ତେଣୁ ଆର ଶରୀରରେ କେତେ କ'ଣ ଭୂଷଣ ନ ଲାଗିଥିବ। ତେଣୁ ଉପଲକ୍ଷଣରେ ଏଇଟା ବର୍ଣ୍ଣନା କରାଯାଉଛି, ସ କୁଣ୍ଡଳମ, କର୍ଣ୍ଣରେ କୁଣ୍ଡଳ ବହୁତ ଶୋଭାୟମାନ ହେଉଛି, ଚାରୁ ବହୁତ ସୁନ୍ଦର ଶୋଭାୟମାନ ହେଉଛି। ଏବଂ କିରୀଟଂ ଭୂଷଣମ, ମସ୍ତକରେ କିରୀଟ ରହିଛି, କ'ଣ ମୁକୁଟ ରହିଛି, ଭୂଷଣମ କୁହାଯାଏ। ଏ ଭାଗବତମ ଯେଉଁ ରହିଛନ୍ତି, ଏ ଭାଗବତମ ଭଗବାନଙ୍କର ଶ୍ରୀଅଙ୍ଗ। ଭାଗବତମ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି, ଏ ଯେଉଁ ଭାଗବତମ ଯେଉଁ ଦ୍ୱାଦଶ ସ୍କନ୍ଧ ରହିଛି, ଏ ଭଗବାନଙ୍କର ଶ୍ରୀଅଙ୍ଗ। ତେଣୁ ପ୍ରଥମ ଏବଂ ଦ୍ୱିତୀୟ ସ୍କନ୍ଧ ଏଇ ଦୁଇଟି ହେଉଛି ଭଗବାନଙ୍କର ପାଦ ପଦ୍ମ, ତୃତୀୟ ଏବଂ ଚତୁର୍ଥ ସ୍କନ୍ଧ ଏ ଭଗବାନଙ୍କର ଜଙ୍ଘ ପ୍ରଦେଶ, ପଞ୍ଚମ ସ୍କନ୍ଧ ଭଗବାନଙ୍କର ନାଭି ପ୍ରଦେଶ, ଷଷ୍ଠ ସ୍କନ୍ଧ ଭଗବାନଙ୍କର ବକ୍ଷ ପ୍ରଦେଶ, ସପ୍ତମ ଏବଂ ଅଷ୍ଟମ ସ୍କନ୍ଧ ଏ ଦୁଇଟି ଭଗବାନଙ୍କର ଭୁଜ, ନବମ ସ୍କନ୍ଧ ଭଗବାନଙ୍କ ଗ୍ରୀବା, ଦଶମ ସ୍କନ୍ଧ ଭଗବାନଙ୍କର ମୁଖପଦ୍ମ। ଆମେ ମୁଖପଦ୍ମ ବର୍ତ୍ତମାନ ଆସ୍ୱାଦନ କରୁଛେ ଭଗବାନ ମୁଖପଦ୍ମକୁ, ଭଗବାନଙ୍କୁ ଦେଖିବାର ବିଧି ହେଉଛି ଏଇଟା। ଆମର ଶିଳପ୍ରଭୁପାଦ ମହାରାଜ କହନ୍ତି, ଭଗବାନଙ୍କୁ ଆମେ ଯେଉଁ ଦେଖୁଛେ ସିଧାସଳଖ ମୁଖକୁ ଦେଖିବା ନାହିଁ, ପାଦରୁ ଆରମ୍ଭ କରିବା, ପାଦରୁ ଆସ୍ତେ ଆସ୍ତେ ଉପରକୁ ଯାଇକରି ତାପରେ ଭଗବାନ ମୁଖକୁ ଦର୍ଶନ କରିବା, ଇଏ ହେଉଛି ଭଗବାନଙ୍କ ଦର୍ଶନର ବିଧି ହେଉଛି ଏଇଟା। ତେଣୁ ଭାଗବତ ମଧ୍ୟ ଯେଉଁ ପାଠ କରିବେ ବା ଶ୍ରବଣ କରିବେ ସେ ଏହିଭଳି ଭାବରେ ଇଏ କରିବେ, ବିଧି ଅବଲମ୍ବନ କରିବେ। ପ୍ରଥମ ସ୍କନ୍ଧରୁ ସେମାନେ ପାଠ କରିବା ଆରମ୍ଭ କରିବେ, ପ୍ରଥମ ସ୍କନ୍ଧ, ତାପରେ ଦ୍ୱିତୀୟ ସ୍କନ୍ଧ, ତାପରେ ତୃତୀୟ, ତାପରେ ଚତୁର୍ଥ, ଏହିଭଳି ଭାବରେ ଦଶମ ସ୍କନ୍ଧ ସେ ପାଠ କରିବେ। ଇଏ ହେଉଛି ଭଗବାନଙ୍କ ମୁଖପଦ୍ମ। ଭାଗବତମରେ ଦଶଟି ବିଷୟ ରହିଛନ୍ତି, ଭାଗବତମ ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟ ପ୍ରଥମ ଶ୍ଳୋକରେ କଥା କୁହାଯାଇଛି, ଅତ୍ର ସ୍ୱର୍ଗ ବିସର୍ଗସ୍ ସ୍ଥାନ ପୋଷଣ ମୁତୟ ମନ୍ୱନ୍ତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ। ସେଥିପାଇଁ ଭାଗବତମକୁ ମହାପୁରାଣ ବୋଲି କୁହାଯାଏ। ଭାଗବତମରେ ସବୁ ଜ୍ଞାନ ରହିଛି, ଦଶଟି ବିଷୟ ରହିଛି, ଅନ୍ୟ ଯେଉଁ ଅଠରଟି ପୁରାଣ ରହିଛନ୍ତି ତାଦେହରୁ ଅନ୍ୟ ପୁରାଣମାନଙ୍କରେ ପାଞ୍ଚଟି ବିଷୟ ରହିଛି, କିନ୍ତୁ ଏଥିରେ ଦଶଟି ବିଷୟ ରହିଛି, ସବୁକିଛି ଜ୍ଞାନ ଏଥିରେ ରହିଛି ଭାଗବତମରେ। ତେଣୁ ଇଏ ଭଗବାନ ଏ ଯେଉଁ ରହିଛି ନଅଟି ଯେଉଁ ଅନ୍ୟ ବିଷୟ ରହିଛି, ଇଏ ଭଗବାନଙ୍କ ଯେଉଁ ମୁଖପଦ୍ମ ହେଉଛି ଆଶ୍ରୟ ତତ୍ତ୍ୱ, ଆଶ୍ରୟ ତତ୍ତ୍ୱ। ଆଉ ଯେଉଁ ନଅଟି ତତ୍ତ୍ୱ ରହିଲା ଇଏ ଭଗବାନଙ୍କର ପରେ ଆଶ୍ରିତ, ସେ ହେଉଛନ୍ତି ଆଶ୍ରିତ ତତ୍ତ୍ୱ, ଇଏ ହେଉଛି ଆଶ୍ରୟ ତତ୍ତ୍ୱ, ଭଗବାନ ହେଉଛନ୍ତି ଆଶ୍ରୟ ତତ୍ତ୍ୱ। ତେଣୁ ଏ ଭଗବାନଙ୍କ ଦଶମ ସ୍କନ୍ଧ ହେଉଛି ଭଗବାନଙ୍କ ମୁଖପଦ୍ମ, ଏକାଦଶ ସ୍କନ୍ଧ ହେଉଛି ଭଗବାନଙ୍କର ମସ୍ତକ, ଏବଂ ଦ୍ୱାଦଶ ସ୍କନ୍ଧ ହେଉଛି ମସ୍ତକର କିରୀଟି ଭଳି, କିରୀଟି ଭଳି ଶୋଭିତ ଯେମିତି ହେଉଛନ୍ତି ଭଗବାନ, ଯେମିତି ଶୋଭିତ ହୁଅନ୍ତି ଭାଗବତ ମଧ୍ୟ ସେହିଭଳି ଭାବରେ ଦ୍ୱାଦଶ ସ୍କନ୍ଧ ସମନ୍ୱିତ ଏ ଭାଗବତ ମଠର 1000 ଶ୍ଳୋକ 335 ଅଧ୍ୟାୟ ଏ ସମସ୍ତ ବୈଦିକ ଶାସ୍ତ୍ରର ସାର ଏତେ ସବୁ ପୁରାଣ ବେଦ ଉପନିଷଦ ସବୁ ରଚନା କରିକି ମଧ୍ୟ ମହାଭାରତ ଇତ୍ୟାଦି ରଚନା କରିକି ମଧ୍ୟ ବ୍ୟାସଦେବ ଶାନ୍ତିପ୍ରାପ୍ତ ହୋଇପାରୁନଥିଲେ କିନ୍ତୁ ଏଇ ଭାଗବତଙ୍କୁ ଯେତେ ରଚନା କଲେ ସେତେବେଳେ ଯାଇ ଶାନ୍ତିପ୍ରାପ୍ତ ହେଲେ ଶାନ୍ତିପ୍ରାପ୍ତ ହେଲେ କିନ୍ତୁ ତଥାପି ପୁଣି ଗୋଟେ ଅଶାନ୍ତି ରହିଗଲା କ'ଣ ନା ଭାଗବତଙ୍କୁ କାହାକୁ ପ୍ରଦାନ କରିବେ ମାର୍କେଟିଂ କେମିତି ହେବ ଭାଗବତଙ୍କୁ ପ୍ରଡ଼କ୍ଟ ଆସିଗଲା କିନ୍ତୁ ମାର୍କେଟିଂ କେମିତି ହେବ ସେ ତାଙ୍କର ଅନେକ ଶିଷ୍ୟ ଥିଲେ ଭାଗବତ ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ପୈଳ ଜୈମିନୀ ଇତ୍ୟାଦି ବିଭିନ୍ନ ପ୍ରକାର କ'ଣ ଦାରୁଣ ବା ଏଇ ଯେଉଁ ରହିଛନ୍ତି କିଏ ଏମାନେ ସବୁ ସୁମନ୍ତୁ ଏମାନେ ସବୁ ରୋମହର୍ଷଣ ଏଇ ସୁତଗସଙ୍କ ପିତା ଏମାନଙ୍କୁ ସବୁ ଏଇସବୁ ଶାସ୍ତ୍ରକୁ ପ୍ରଦାନ କଲେ ମାର୍କେଟିଂ ପାଇଁ ପ୍ରଦାନ କରିଦେଲେ କିନ୍ତୁ ଭାଗବତଙ୍କୁ କାହାକୁ ଦେଇନାହାନ୍ତି ମାର୍କେଟିଂର ଉପଯୁକ୍ତ ବ୍ୟକ୍ତି ନଥିଲେ ସେ ପାଉନୁ ସେଥିପାଇଁ ସେ ତପସ୍ୟା କଲେ ବ୍ୟାସଦେବ ତପସ୍ୟା କରିକିରି ଏ ସୁଖଦେବ ଗୋସ୍ୱାମୀଙ୍କୁ ପ୍ରାପ୍ତ ହେଲେ ତାଙ୍କର ପୁତ୍ର ରୂପରେ ଆସିଲେ ସୁଖଦେବ ଆସିଲେ କିନ୍ତୁ ମାଆଙ୍କ ଗର୍ଭରେ ରହିଗଲେ ଆଉ ବାହାରିଲେ ନାହିଁ ତେଣୁ ବହୁତ ଅନୁରୋଧ କଲା ପରେ ମଧ୍ୟ ସେ ବାହାରିଲେ ନାହିଁ ତେଣୁ ତାପରେ ଯାଇକରି ଭଗବାନଙ୍କୁ ସେ ପ୍ରାର୍ଥନା କଲେ ବ୍ୟାସଦେବ ଯଦି ଭଗବାନ କିନ୍ତୁ ସେ ପୁଣି ଭଗବାନ କୃଷ୍ଣଙ୍କୁ ପ୍ରାର୍ଥନା କରିବାରୁ କୃଷ୍ଣ ଆସି ତାଙ୍କୁ ଆଶ୍ୱାସନ ଦେଲେ ଯେ ତୁମେ ପୃଥିବୀକୁ ଆସ ତୁମେ ମାୟାର ଗ୍ରସ୍ତ ହେବ ନାହିଁ ଏଇଭଳି ଭାବରେ କହିକିରି ସେ ଜନ୍ମ ହେଲେ ତ ଚାଲିଲେ ପ୍ରବଜ୍ୟା କରିବା ଚାଲିଲେ ବନକୁ ଚାଲିଗଲେ ଧ୍ୟାନ କରିବା ପାଇଁ ବ୍ରହ୍ମଚିନ୍ତନ କରିବା ବ୍ରହ୍ମଚିନ୍ତନ କରୁଥିଲେ ବ୍ରହ୍ମ ଅନୁଭୂତି ଅନୁଭୂତ ସେ ଥିଲେ ଏ ବ୍ରହ୍ମଚିନ୍ତନ କରୁଥିଲେ ତେଣୁ ତଥାପି କହିଲେ ପୁତ୍ରଟେ ହେଲା ଭଗବାନ ପ୍ରାର୍ଥନା କରିକି ତପସ୍ୟା କରି ପୁତ୍ରଟେ ପାଇଲି ସେ ତ ପଳାଇଗଲା ପୁଣି କାହାକୁ ପ୍ରଦାନ କରିବି ଏ ଭାଗବତଙ୍କୁ ଏଇଭଳି ଭାବରେ ଚିନ୍ତା କରିକିରି ତାଙ୍କର ଶିଷ୍ୟମାନଙ୍କୁ ଏଇସବୁ ଭାଗବତରେ 18,000 ଯେଉଁ ଶ୍ଳୋକ ରହିଛନ୍ତି ତା'ଦେହରୁ କେତୋଟି ଶ୍ଳୋକକୁ ଶିଖେଇଲେ ସେମାନଙ୍କୁ ତାଙ୍କ ଶିଷ୍ୟମାନଙ୍କୁ ଶିଷ୍ୟମାନଙ୍କୁ ଶିଖେଇ କହିଲେ ସେମାନେ ଯେତେବେଳେ ଯାଉଥିଲେ ଜଙ୍ଗଲକୁ କାଠ ଆଣିବା ପାଇଁ ସେ ସମୟ କହିଲେ ତୁମେ କାଠ ଆଣିଲା ବେଳେ ଏହିସବୁ ଶ୍ଳୋକକୁ ଆବୃତ୍ତି କରିବ ଆହୋ ବକିଜଂ ସ୍ତନ କାଳକୂଟଂ ଜିଘାଂସୟା ପାୟଦପିୟ ସାଧ୍ୱୀ ଲେଭେ ଗତିଂ ଧାତୃଚିତାଂ ତତୋନ୍ୟଂ କାଂବା ଦୟାଳୁଂ ଶରଣଂ ବ୍ରଜେମ ଏଭଳି ଶ୍ଳୋକ ସବୁ ରହିଛି ଶୁଣିକିରି ସୁଖଦେବ ଗୋସ୍ୱାମୀ ବ୍ରହ୍ମଚିନ୍ତନ କରୁଥିଲେ କିନ୍ତୁ ଶୁଣିଲେ ଯେତେବେଳେ ଭଗବାନ କେତେ ସୁନ୍ଦର ତାଙ୍କ ରୂପ ରହିଛି ତାଙ୍କର ଗୁଣ ରହିଛି ଏସବୁ ଶୁଣିକିରି ନିଜକୁ ଧିକ୍କାର କଲେ ଧିକ୍କାର କରିକି ଆସି ପଚାରିଲେ ଏସବୁ କେଉଁଠୁ ପାଇଲ ତୁମେ ନା ଏଇ ଜଣେ ଆମର ଗୁରୁଦେବ ଅଛନ୍ତି ନା କିଏ ତୁମର ଗୁରୁଦେବ ନା ଆସୁନାହାନ୍ତି ଆପଣ ଶୁଣିବେ ଆଉ ଦେଖିଲା ବେଳକୁ ତାଙ୍କର ପିତା ତେଣୁ ଆସିକିରି ତାଙ୍କ ପିତାଙ୍କଠୁ ଭାଗବତ ଶ୍ରବଣ କଲେ 18,000 ଶ୍ଳୋକକୁ ଶ୍ରବଣ କଲେ ଶ୍ରବଣ କରିକିରି ତେଣୁ ସୁଖଦେବ ଗୋସ୍ୱାମୀ ସେଠି ଯାଇ ଶାନ୍ତିପ୍ରାପ୍ତ ହେଲେ ଏମାନେ ଆମର ବ୍ୟାସଦେବ ତେଣୁ ସୁଖଦେବ ଗୋସ୍ୱାମୀ ଏଇଭଳି ଭାବରେ ଶ୍ରବଣ କରିଥିଲେ କିନ୍ତୁ ମାର୍କେଟିଂ ସିଏ ଯଦିଓ ଗ୍ରହଣ କଲେ କିନ୍ତୁ ସିଏ ଇଏ ହେଇନି ପବ୍ଲିଶ ହେଇନଥିଲା ଆହୁରି ଏପର୍ଯ୍ୟନ୍ତ ତେଣୁ ଏଇ ପରୀକ୍ଷିତ ମହାରାଜ ବ୍ୟବସ୍ଥାରେ ଭଗବାନଙ୍କର ବ୍ୟବସ୍ଥା ଏ ଭାଗବତଙ୍କୁ ପ୍ରକାଶ କରିବା ପାଇଁ ଏଇସବୁ ବ୍ୟବସ୍ଥା ହେଇଛି ପରୀକ୍ଷିତ ମହାରାଜ ଏହିଭଳି ଭାବରେ ଅଭିଶାପଗ୍ରସ୍ତ ହୋଇଗଲେ 7 ଦିନ ତାଙ୍କର ଆୟୁଷ ରହିଲା ଅଭିଶାପ ପାଇ ପ୍ରାପ୍ତ ହୋଇଗଲେ ଏସବୁ କଥା ରହିଛି ତେଣୁ ସୁଖଦେବ ଗୋସ୍ୱାମୀ ତାଙ୍କ ପାଖରେ ଏହି ଭାଗବତଙ୍କୁ କହିବା ପାଇଁ ଆରମ୍ଭ କଲେ 7 ଦିନ 7 ରାତି ଏ ଭାଗବତଙ୍କ କଥା କୁହାଗଲା ଏଇଭଳି ଭାଗବତ ମହତ୍ ଶାସ୍ତ୍ର ଏଇଭଳି ରହିଛି ତେଣୁ 12 ସ୍କନ୍ଧ ହେଉଛି ଭଗବାନଙ୍କର ଏ ଯେଉଁ ଭଗବାନଙ୍କର ମସ୍ତକ ସହିତ କିରୀଟି ସହିତ ତୁଳନା କରାଯାଇଛି ତେଣୁ ଆଜି ଏ ଯେଉଁ ନରକ ରହିଛି ତାହାର ମଧ୍ୟ ମସ୍ତକରେ କିରୀଟି ରହିଛି ଭୂଷଣ ଭଳି ରହିଛି ଭୂଷିତ ହେଉଛି ଭୂଷଣ ଏ ଯେଉଁ ଆଭୂଷଣ ସବୁ ଲଗାଉଛେ ଆମେ ସବୁ ଭୂଷିତ ହେଉଛେ ଏ ଆଭୂଷଣ ଲଗାଇକିରି ବିଶେଷ ଭାବେ ସ୍ତ୍ରୀ ଲୋକମାନେ ବିଭିନ୍ନ ପ୍ରକାର ଆଭୂଷଣ ଯେଉଁ ପରିଧାନ କରନ୍ତି ସୌନ୍ଦର୍ଯ୍ୟ ତାଙ୍କର ବର୍ଦ୍ଧନ କରିବା ପାଇଁ ସବୁ ଆଭୂଷଣ ପରିଧାନ କରନ୍ତି କିନ୍ତୁ ଭଗବାନଙ୍କର ଯେଉଁ ସୌନ୍ଦର୍ଯ୍ୟ ରହିଛି ତା'ର ଯେଉଁ ଆଭୂଷଣ ଦେଉଛେ ଏ ତା'ର ଓରଟା ଭାଗବତ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ଯେ କ'ଣ ନା ଭଗବାନଙ୍କର ଭୂଷଣ ଭୂଷଣାଙ୍ଗମ୍ କୌଣସି ଶ୍ଳୋକ
ଜନ୍ମତ୍ୟଲୋପୈକଂ ସୋଜଗଂ ମାୟାବଳଂ ଦର୍ଶିତା ଗୃହୀତଂ ବିସ୍ମାପନଂ ସୋସ୍ୟ ଚ ସୌଭର୍ଦ୍ଧେ ପରଂ ପଦଂ ଭୂଷଣ ଭୂଷଣାଙ୍ଗମ୍
ଭଗବାନଙ୍କର ଯେଉଁ ଲୀଳା ସବୁ ହେଇଛି, ଏ ମର୍ତ୍ତ୍ୟବାସୀମାନେ ଆସ୍ୱାଦନ କଲା ଭଳି ଭଗବାନ ଶରୀର ଧାରଣ କରିଛନ୍ତି। ଭଗବାନଙ୍କ ଶରୀର ହେଉଛି ସଚ୍ଚିଦାନନ୍ଦଙ୍କ ଶରୀର, ଆମେ ଏ ଭୌତିକ ଶରୀରରେ ତାଙ୍କୁ ଦେଖିପାରିବା ନାହିଁ, କିନ୍ତୁ ଭଗବାନ ମର୍ତ୍ତ୍ୟବାସୀମାନଙ୍କ ପାଇଁ ଦେଖିଲା ଭଳି, ତାଙ୍କର ଜ୍ଞାନର ଗୋଚର ହେଲା ଭଳି ଭଗବାନ ସେହିଭଳି ଭାବରେ ଗୋଟେ ଶରୀର ଧାରଣ କରନ୍ତି। ଜନ୍ମର୍ତ୍ତ୍ୟଲୋପୈକଂ ସ୍ୱଯୋଗଂ ମାୟାବଳଂ, ଭଗବାନ ଯେଉଁ ଆସନ୍ତି ତାଙ୍କ ଯୋଗ ମାୟା ବଳରେ, ଏସବୁ ଭଗବାନ ଯେଉଁ ଲୀଳା ହେଉଛି ଭଗବାନ ଯୋଗମାୟା, ଯୋଗମାୟାରେ ସବୁ ଲୀଳା ହେଉଛି। ମାୟାବଳମ୍ ଦର୍ଶିତା ଗୃହୀତମ୍, ଏଇଟାକୁ ଦେଖାଉଛନ୍ତି ଲୋକମାନଙ୍କୁ, ଏ ଭଗବାନଙ୍କ ଲୀଳା ସବୁ ଦେଖାଉଛନ୍ତି, ଯେଉଁ ଲୋକମାନେ ଦେଖିକିରି ଭଗବାନ ପ୍ରତି ଆକର୍ଷିତ ହେଇକି ଆସିବେ, ସେଥିପାଇଁ ଭଗବାନ ଆସନ୍ତି। ଦର୍ଶିତା ଗୃହୀତମ୍ ଭୀଷ୍ମାମ୍, ଭଗବାନ ଏଭଳି ଶରୀର ଧାରଣ କରିଛନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା, ଭଗବାନ ନିଜେ ମଧ୍ୟ ତାଙ୍କର ଶରୀରର ଦେଖିକିରି, ଶରୀରର ସୌନ୍ଦର୍ଯ୍ୟ ଦେଖି ଆକର୍ଷିତ ହୁଅନ୍ତି। ବର୍ଣ୍ଣନା କରାଯାଇଛି ଦ୍ୱାରକାରେ ଭଗବାନ ଯେତେବେଳେ ରହିଥିଲେ, ତାଙ୍କର ସବୁ ବିଭିନ୍ନ ପ୍ରକାର ସବୁ ରହିଛି, ସବୁ ସବୁ ଖୁମ୍ବ ଖୁମ୍ବ ସବୁ ରହିଛି, କ'ଣ କ'ଣ ସବୁ ଇଏରେ ସବୁ ଯେଉଁ ପ୍ରସ୍ତର ରହିଛି, ସବୁ କ'ଣ ମୂଲ୍ୟବାନ ପ୍ରସ୍ତର ସବୁ ନିର୍ମିତ ହେଇଛି, ତାଙ୍କର ସବୁ ମଣି ମଣି ପ୍ରସ୍ତର ସବୁ ରହିଛି ସେଠି। ତାଙ୍କର ଶରୀର ନିଜର ଶରୀରର ପ୍ରତିବିମ୍ବ ଦେଖିକିରି ସେ ଆଶ୍ଚର୍ଯ୍ୟ ହେଇଯାଆନ୍ତି। ରୂପ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି ଭକ୍ତି ସାମ୍ରତ ସିନ୍ଧୁରେ ଯେ ଇଏ ରୂପ କାହାର, ଏଭଳି ରୂପ ରହିଛି, ଭଗବାନ ନିଜେ ମଧ୍ୟ ଆକର୍ଷିତ ହେଇଯାଆନ୍ତି ତାଙ୍କ ରୂପ ପ୍ରତି, ଏତେ ସୌନ୍ଦର୍ଯ୍ୟ ରହିଛି ଭଗବାନଙ୍କର। ବିସ୍ମାପନ ସ୍ୱଚ୍ଚ ସବୁକାର୍ଯ୍ୟ, ଭଗବାନଙ୍କର ଏଭଳି ସୌନ୍ଦର୍ଯ୍ୟ ରହିଛି। ପରଂ ପଦଂ ଭୂଷଣ ଭୂଷଣାଙ୍ଗମ୍, ଭଗବାନଙ୍କର ଏଭଳି ସୌନ୍ଦର୍ଯ୍ୟ ରହିଛି, ତାଙ୍କ ଶରୀରରେ ଯେଉଁ ଭୂଷଣ ରହିଛି ଇଏ ଭଗବାନଙ୍କୁ ଶୋଭିତ କରନ୍ତି ନାହିଁ। ଏ ଯେଉଁ ଭୂଷଣ ଦ୍ୱାରା ଭୂଷଣ ଶୋଭିତ ହୁଏ, ଭଗବାନଙ୍କର ସୌନ୍ଦର୍ଯ୍ୟରେ ଭୂଷଣ ଯେଉଁ ଆମେ ଦେଉଛେ, ଯେଉଁ ହାର ଫାର ସବୁ କେତେ କ'ଣ ଦେଉଛେ, ଭୂଷଣ ଦେଉଛେ, ଭଗବାନ ପରିଧାନ କରୁଛେ, ଏମାନେ ଶୋଭିତ ହୁଅନ୍ତି। ଭଗବାନଙ୍କ ଭୂଷଣ ଆଉ ଅନ୍ୟମାନଙ୍କ ଭୂଷଣ ଭିତରେ ତଫାତ୍ ହେଉଛି ଏଇଟା। ମକର କୁଣ୍ଡଳ ଏ ଯେଉଁ ଧାରଣ କରିଛନ୍ତି, କିରୀଟି ଧାରଣ କରିଛନ୍ତି, ଏ କିରୀଟିରେ ତାଙ୍କର ସୌନ୍ଦର୍ଯ୍ୟ ଶୋଭାପ୍ରାପ୍ତ ହେଉଥିଲା, ତେଣୁ ଏ ମୃତ୍ୟୁବରଣ କଲେ ପରେ ମଧ୍ୟ ବହୁତ ଶୋଭାୟିତ ହେଉଛନ୍ତି। ସକୁଣ୍ଡଳଂ ଚାରୁ କିରୀଟ ଭୂଷଣମ୍ ବଭୁ ପୃଥିବ୍ୟାଂ ପତିତଂ ସମୁଜ୍ଜଳମ୍, ପୃଥିବୀ ଉପରେ ପୃଥିବୀଙ୍କର ପୁତ୍ର ସିଏ, ପୃଥିବୀ ଦେବୀଙ୍କର ପୁତ୍ର, ତେଣୁ ପୃଥିବୀ ଦେବୀ ତାଙ୍କୁ କୋଳରେ ଧାରଣ କଲାଭଳି, ନିଜ ପୁତ୍ରକୁ କୋଳରେ ଧାରଣ କଲାଭଳି ଏଇଭଳି ଭାବରେ ଜଣାପଡ଼ୁଛି, ତେଣୁ ପୃଥିବୀ ଦେବୀ ମଧ୍ୟ ବହୁତ ତାଙ୍କ ମସ୍ତକୁ ପ୍ରାପ୍ତ ହୋଇକି ମଧ୍ୟ ବହୁତ ଆନନ୍ଦିତ ହେଉଛନ୍ତି। ତେଣୁ ତାଙ୍କର ଯେଉଁ ମୃତ୍ୟୁବରଣ କଲା ପରେ ଆଉ ଶୋଭା ପାଏ ନାହିଁ ଶରୀର, କିନ୍ତୁ ଏଠି ଶୋଭା ପାଉଛି, ସମୁଜ୍ଜଳମ୍ ଶୋଭା ପାଉଛି, କାରଣ ପୃଥିବୀ ଦେବୀ ଆନନ୍ଦରେ ଧାରଣ କରିଛନ୍ତି, କୋଳରେ ଧାରଣ କଲାଭଳି ଧାରଣ କରିଛନ୍ତି। ବହୁ ପୃଥିବ୍ୟାଂ ପତିତଂ ସମୁଜ୍ଜଳମ୍, ପୃଥିବୀ ଉପରେ ପଡ଼ିକରି ମଧ୍ୟ ବହୁତ ଉଜ୍ଜଳ ଦେଖାଯାଉ, ସମୁଜ୍ଜଳମ୍ ସମ୍ୟକ ଉଜ୍ଜଳ ଦେଖାଯାଉଛନ୍ତି ତାଙ୍କର ମସ୍ତକ। ତେଣୁ ସେହି ସମୟରେ ହା ହା ଇତି ସାଧୁ ଇତି, ଏକ ସମୟରେ ଦୁଇ ପ୍ରକାର ସ୍ୱର ଆସିଲା, ହା ହା କେତେ ଜଣ କଲେ, ହା ହା କଲେ ଯେଉଁମାନେ ଯେଉଁ ରହିଛି ଏଇ ଯେଉଁ ନରକର ଯେଉଁମାନେ ଅନୁଗାମୀ ଥିଲେ ସେମାନେ ହାହାକାର କରିବା ପାଇଁ ଆରମ୍ଭ କଲେ। ନରକାସୁର କେତେ ତାଙ୍କର ବ୍ୟକ୍ତିମାନେ ତାଙ୍କର ଅଧୀନରେ ରହିଥିଲେ, ତାଙ୍କ ସବୁ ତାଙ୍କର ଭରଣ ପୋଷଣ ସେ କରୁଥିଲେ, ତାଙ୍କର ଜୀବିକା ସେ ପ୍ରାପ୍ତ କରାଉଥିଲେ, ଜୀବିକା ପ୍ରଦାନ କରୁଥିଲେ, ଏସବୁ କଥା ରହିଛି, ତାଙ୍କର ଅନୁଚର ହେଉଥିଲେ। ତେଣୁ ସେମାନେ ଯେତେବେଳେ ଦେଖିଲେ ଏ ମୃତ୍ୟୁବରଣ କଲେ ନରକାସୁର ତାଙ୍କର ମାଲିକ ମୃତ୍ୟୁବରଣ କଲେ, ତେଣୁ ହାହାକାର କଲେ, ସେମାନେ ହାହାକାର କଲେ। ଏକ ସମୟରେ ଦୁଇ ପ୍ରକାର ସ୍ୱର ଆସିଲା, ଗୋଟେ ହାହାକାର ଆସିଲା, ଆଉ ଗୋଟେ ସାଧୁ ସାଧୁ ଇତି ଆସିଲା। ଏଇଭଳି ଭାବରେ ସାଧୁ ଭଗବାନଙ୍କ ଯେଉଁ କାର୍ଯ୍ୟକୁ ପ୍ରଶଂସା କଲେ। ଭଗବାନଙ୍କ ସବୁ କାର୍ଯ୍ୟ ହେଉଛି ପ୍ରଶଂସନୀୟ, ଭଗବାନଙ୍କର କୌଣସି କାର୍ଯ୍ୟ ନିନ୍ଦନୀୟ ନୁହେଁ। ଭଗବାନ କେବେ ହେଲେ କୌଣସି ନିନ୍ଦନୀୟ କାର୍ଯ୍ୟ କରନ୍ତି ନାହିଁ, ଯାହା କରିବେ ସେଇଟା ହେଉଛି ବନ୍ଦନୀୟ କାର୍ଯ୍ୟ। ଭଗବାନ ସିଏ ଯେଉଁମାନେ ଭଗବାନଙ୍କୁ ଜାଣନ୍ତି ନାହିଁ, ଭଗବାନଙ୍କ ତତ୍ତ୍ୱକୁ ଜାଣନ୍ତି ନାହିଁ, ସେମାନେ କହନ୍ତି ଏସବୁ ନିନ୍ଦା ନିନ୍ଦା କାର୍ଯ୍ୟ କରୁଛନ୍ତି, ତାଙ୍କର କୌଣସି ଭଲ ଗୁଣ ନାହିଁ। ଯେମିତି ଆମର ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ ଚଉସ୍ତରୀ ଅଧ୍ୟାୟରେ, ଭଗବାନ ଯେତେବେଳେ ରହିଥିଲେ ଯୁଧିଷ୍ଠିର ମହାରାଜଙ୍କର ରାଜସ୍ୱ ଯଜ୍ଞରେ, ସେହି ସମୟରେ କଥା ଆସିଲା ଯେ ଅଗ୍ରପୂଜ୍ୟ କିଏ, ଅଗ୍ରପୂଜ୍ୟ କିଏ। ଏହିଭଳି ଭାବରେ ଯେତେବେଳେ କଥା ଆସିଲା, ସହଦେବ କହିଲେ ଅଗ୍ରପୂଜ୍ୟ ହେଉଛନ୍ତି ଭଗବାନ କୃଷ୍ଣ। ହରେ କୃଷ୍ଣ, ହରେ କୃଷ୍ଣ କୃଷ୍ଣ, ହରେ ରାମ ହରେ ରାମ ରାମ ରାମ। କୃଷ୍ଣଙ୍କ ଉପରେ ଆଉ କିଏ ଅଛନ୍ତି? ଆଉ ଅଗ୍ରପୂଜ୍ୟ ଆଉ କିଏ ହେବେ, କୃଷ୍ଣଙ୍କ ଛଡ଼ା ଆଉ କିଏ ହେବେ। ତେଣୁ ଭୀଷ୍ମଦେବ ମଧ୍ୟ ସେଇଟା ସମର୍ଥନ କଲେ, ସହଦେବ କଥାକୁ ସମର୍ଥନ କଲେ। ତେଣୁ ଯେତେବେଳେ ଅଗ୍ରପୂଜ୍ୟ ଯୁଧିଷ୍ଠିର ମହାରାଜ କରିବା ପାଇଁ ଆରମ୍ଭ କରିଛନ୍ତି, ସେହି ସମୟରେ ଇଏ ଯେଉଁ ଭଗବାନଙ୍କର ଇଏ ହବ କ'ଣ ପିଉସୀ ପୁଅ ଭାଇ, ଇଏ ଶିଶୁପାଳ, ଶିଶୁପାଳ ଭଗବାନଙ୍କର ନିନ୍ଦା କରିବା ପାଇଁ ଆରମ୍ଭ କଲେ। ଭଗବାନଙ୍କର ନିନ୍ଦା ବହୁତ ପ୍ରକାର ନିନ୍ଦା କରିବା ପାଇଁ ଆରମ୍ଭ କଲେ। କହିଲେ ଶିଶୁପାଳ ଭଗବାନଙ୍କର ଗୋଟିଏ ବି ଭଲ ଗୁଣ ଦେଖିପାରୁନଥିଲେ, ଶିଶୁପାଳ ଭଗବାନଙ୍କର ଖାଲି ଗୁଣ ହିଁ ଗୁଣ, ଭଗବାନଙ୍କର କୌଣସି ଦୋଷ ନାହିଁ, ସବୁ ଦୋଷ ବିବର୍ଜିତ ଭଗବାନଙ୍କର, କିନ୍ତୁ ତାଙ୍କୁ କୌଣସି ଗୁଣ ଦେଖାଯାଉନଥିଲା, ଖାଲି ଦୋଷ ହିଁ ଦୋଷ ଦେଖାଯାଉଥିଲା। ସେ କହୁଛନ୍ତି ବର୍ଣ୍ଣାଶ୍ରମ କୁଳପେତା ସର୍ବଧର୍ମ ବହିଷ୍କୃତ, ଇଏ ପୂଜ୍ୟ ଆଙ୍କର ସବୁ ବର୍ଣ୍ଣ, କୌଣସି ବର୍ଣ୍ଣର ନୁହନ୍ତି, କୌଣସି ଆଶ୍ରମ ନୁହନ୍ତି, ସବୁ ବର୍ଣ୍ଣାଶ୍ରମ କୁଳପେତା, ଏଇସବୁ କୌଣସି ବର୍ଣ୍ଣ କୁଳ ନାହିଁ, ସର୍ବଧର୍ମ ବହିଷ୍କୃତ, ସର୍ବଧର୍ମକୁ ସେ ତ୍ୟାଗ କରିଛନ୍ତି। ଅଧର୍ମ ବ୍ୟକ୍ତି ଜଣେ ଇଏ ଏବଂ କ'ଣ କ'ଣ ସ୍ୱୈରବର୍ତ୍ତୀ ଗୁଣହୀନା, ସ୍ୱୈରବର୍ତ୍ତୀ ମନ ଇଚ୍ଛା ସବୁ କାର୍ଯ୍ୟ ଇଏ କରୁଛନ୍ତି, ଗୁଣହୀନା, କୌଣସି ଗୁଣ ତାଙ୍କର ନାହିଁ, ସପର୍ଯ୍ୟାଙ୍କ କଥା ମରତି, ଇଏ କେମିତି ଅଗ୍ରପୂଜ୍ୟ ହେବେ। ଏଇଭଳି ଭାବରେ ସାଧାରଣରେ ଏଇଟା ଲୋକ ଭାବିବେ ଏଇଟା ନିନ୍ଦା କରାଯାଉଛି, କିନ୍ତୁ ପ୍ରକୃତରେ ଆଧାର ଭଗବାନଙ୍କର ସରସ୍ୱତୀ ପୂଜା କରୁଛନ୍ତି। ଭାଗବତମ ଶାସ୍ତ୍ର ଏଭଳି ଶାସ୍ତ୍ର ରହିଛି, ସରସ୍ୱତୀଙ୍କ ଶକ୍ତି ରହିଛି। ଆମେ ପ୍ରଥମେ କହୁଛେ ନା ନାରାୟଣ ନମସ୍କୃତ ନରଂ ଚୈବ ନରୋତ୍ତମ ଦେବୀଂ ସରସ୍ୱତୀ ବ୍ୟାସଂ, ସରସ୍ୱତୀ ସରସ୍ୱତୀ ଦେବୀଙ୍କର ଶକ୍ତି ଏଠି ରହିଛି। ଯେଉଁ ଭାଗବତମରେ ଭଗବାନଙ୍କର ନିନ୍ଦା କରାଯାଉଛି, ସରସ୍ୱତୀ ଦେବୀ ତାକୁ କ'ଣ ତାକୁ ପ୍ରଶଂସା କରିଛନ୍ତି, ନିନ୍ଦାକୁ ପ୍ରଶଂସାରେ ପରିଣତ କରିଛନ୍ତି। ଭଗବାନଙ୍କର ଶକ୍ତି ଇଏ ସରସ୍ୱତୀ ଦେବୀ ଭାଗବତମରେ ରହିଛି, ଶକ୍ତି ରହିଛି ଭାଗବତମରେ। ଯେଉଁ ବିଭିନ୍ନ ସ୍ଥାନରେ ଆମେ ଦେଖୁଛେ ଭଗବାନଙ୍କୁ ନିନ୍ଦା କରାଯାଇଛି, କିନ୍ତୁ ସରସ୍ୱତୀ ଦେବୀ ତାକୁ ପ୍ରଶଂସାରେ ପରିଣତ କରିଦେଇଛନ୍ତି। ସରସ୍ୱତୀ ଦେବୀଙ୍କର ଏତିକି ରହିଛି, ବିଦ୍ୟା ରହିଛି ସରସ୍ୱତୀ ଦେବୀ, ସେଥିପାଇଁ ଆମେ ସରସ୍ୱତୀଙ୍କୁ ପ୍ରାର୍ଥନା କରୁଛେ, ଦେବୀଂ ସରସ୍ୱତୀଂ, ସରସ୍ୱତୀ ଦେବୀଙ୍କର କୃପାରୁ ଏସବୁ ଜଣେ ବୁଝିପାରିବ। ବହୁତ କଥା ରହିଛି ଯେଉଁଟାକ ସାଧାରଣ ଲୋକମାନେ ଭାବେ ନିନ୍ଦା ହେଲା, କିନ୍ତୁ ତା ଦେହରେ ମଧ୍ୟ ପ୍ରଶଂସା କରାଯାଉଛି। ସରସ୍ୱତୀ ଦେବୀ ସେଇଟାକୁ କରିଛନ୍ତି, ପ୍ରକାଶ କରିଛନ୍ତି, ବିଶ୍ୱନାଥ ଚକ୍ର ଠାକୁର ତାଙ୍କ ଭାଷାରେ ସବୁ କହିଛନ୍ତି। ତେଣୁ ଏଇଭଳି ଭାବରେ ଏ ନିନ୍ଦା ଯେଉଁ ସାଧାରଣତଃ ବାହ୍ୟ ଦୃଷ୍ଟିରେ ଦେଖିଲେ ସବୁ ନିନ୍ଦା କରାଯାଉଛି, ଅନ୍ୟମାନେ ରାଜାମାନେ କେହି ସହିପାରୁନଥିଲେ, ସମସ୍ତେ ଚାହୁଁଥିଲେ ତାଙ୍କୁ ହତ୍ୟା କରିବା ପାଇଁ, କିନ୍ତୁ ଭଗବାନ ତାଙ୍କୁ ରଖିଲେ, ଧୈର୍ଯ୍ୟ ଧରିବା ପାଇଁ କହିଲେ, ଭଗବାନ ଶୁଣୁଥିଲେ, କାରଣ ସେ ତାଙ୍କର ମାଆ ଯେଉଁ ରହିଛନ୍ତି ତାଙ୍କ ମାଆଙ୍କୁ ଦେଇଥିଲେ, ପ୍ରତିଶ୍ରୁତି ଦେଇଥିଲେ, 100ଟି ଅପରାଧ ସେ ସହିବେ। ତେଣୁ ଯେତେବେଳେ ଏ ଶିଶୁପାଳଙ୍କର 100ତମ ଅପରାଧ ହେଲା, ସେତେବେଳେ ଭଗବାନ ତାକୁ ତାଙ୍କର ମସ୍ତକୁ ଛେଦନ କଲେ, ତାଙ୍କ ସୁଦର୍ଶନ ଚକ୍ରରେ। ଏବେ ଯେମିତି ବର୍ତ୍ତମାନ ସୁଦର୍ଶନ ଚକ୍ର ଛେଦ କରୁଛନ୍ତି, ସେଇଭଳି ଭାବରେ ଛେଦ କରିଛନ୍ତି। ଏବଂ ଯେତେବେଳେ ସୁଦର୍ଶନ ଚକ୍ର ଛେଦ କରିଛନ୍ତି, ଛେଦନ କରିଛନ୍ତି, ତାଙ୍କର ମସ୍ତକ ମୃତ୍ୟୁବରଣ କଲେ ସିଏ, ସେହି ସମୟରେ ତାଙ୍କ ଶରୀରରେ ଗୋଟେ ଜ୍ୟୋତି ଆସିକରି ଭଗବାନଙ୍କ ଅଙ୍ଗରେ ମିଳିତ ହେଲେ। ଏଇଟାକୁ ଆମର ଯେଉଁ ଆତ୍ମା ରହିଛି, ଆତ୍ମାକୁ କେହି ଦେଖିପାରିବେ ନାହିଁ, କାରଣ ଆତ୍ମାର ଆକାର ବହୁତ ସୂକ୍ଷ୍ମ, केशाग्र शतभाग से शतधा कल्पित गोटे केशर अग्रभाग को शहे भाग करी ताद गोटे भाग को पुण जी शहे भाग कर ये हूँ आत्मार आकार किंतु तार जो आत्मा जो आसिक भगवान शरीर में मिसला से उज्जवल ज्योति प्राप्त है भगवान की इच्छा समस्त देखिले सेठी बहुत 20,800 राजा को बंदी कर रखी थे ये ये आम जो रही जरासंध जरासंध पूर्व हत्या करते भीष्मदेव जा 28 दिन जो युद्ध करके सब घटना सब रही तेणु से सब बंदी राजा सब आसिक रही बहुत सब मुनि ऋषि मैंने देवता मैंने सब आठे से यज्ञ राजस्व यज्ञ उपस्थित थे एवं समस्त देखिले गोटे शरीर ज्योति आसिक भगवान शरीर में मिसीगला यहीटा को देखिकी युधिष्ठ महाराज धर्मराज सी आश्चर्य हो गले ये सप्तम स्कंद कथाटी रही तेणु से पचारे ये केमी साजुज मुक्ति प्राप्त हेले आउ जे भाई थे जे कि भाई नुह आउ जे राजा थे बेण जे कि भगवान को विरोध करी से नर्क को प्राप्त नर्क जाऊे अवश्य पुत्र पुथु महाराज ताक उद्धार करते तेणु सी कहले युधिष्ठिर महाराज कहले ये पिलादिन जो तो ठीक भाव कथ कही पार ना शिशुपाल खंडी खंडी कथ कौ से भगवान विरुद्ध भगवान को निंदा करने आरंभ कर तेणु आर जिहारे स्वतकोष्ट हो जा कथा आए कमी साजिज मुक्ति प्राप्त हेले ये सब प्रश्न पचारती सब कथा सप्तम स्कंद वर्णना कर तेणु यही भाव में आम कह उदेश बहुत राजा थे भगवान जो बड़े लीला करुले से समय बहुत राजा थे बहुत राजा भगवान से सब हत्या करें भगवान कौन से भल गुण देखिपारती ना भल गुण देखिपारती ना सब भगवान को निंदनीय सब कार्य भगवान को निंदनीय भी लगे निंदा लगे कहीं बुद्धि यही भाव विपरीत बुद्धि जो रही भगवद गीता अष्टादश अध्याय भगवान बुद्धि विषय कही सत्वगुणर बुद्धि रजगुणर बुद्धि तमगुणर बुद्धि सर्वथा विपरीतान बुद्धि सा पार्थ तामसी सब बड़े विपरीत बुद्धि ये तामसिक तामसिक बुद्धि कह जाए मरण काले विपरीत बुद्धि आ जाए मरण समय तमगुण तमगुण जन मृत्युवरण कले रजगुण से जन जन्मलाभ कै सृष्टि हुए सत्वगुण से पालित हुए एम तम गुण से ध्वंस हुए ये सब भगवान व्यवस्था करेणु मृत्यु समय विपरीत बुद्धि आसे तेणु मृत्यु समयटा बहुत विपदकालीन स्थिति मृत्यु समय ठीक भाव बुद्धि कम करना शरीर ठीक भाव कार्य करना तेणु किए कही कथा कुलशेखर कही ना कृष्णा त्वदीय पाद पंकज पंजरांत अद्वैव विश्व तुम्हें मानस राजहंस प्राण प्रयाण समय कफवात पितौ कंठावरोधन विधो स्मरण कुतस्ते मृत्यु समय केमी भगवान को स्मरण करवा कुलशेखर भगवान प्रार्थना कर वर्तमान मु ठीक अच्छी मोर शरीर ठीक अच्छी वर्तमान मु चाहिए शरीर त्याग करदेवि कारण कृष्ण त्वदीय पाद पंकज पंजरांत आपण जो पाद पद्म रही मोर मन रूपक हंस आपण से पद्म विचरण करूँ कहीं प्राण प्रयाण समय कफवाद पीतु मृत्यु समय अवस्था आसीगले कफवाद पीतरे ठीक कार्य करना सबकि स्मरण कौन कर स्मरण कुतस्ते हरे कृष्णा 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 हरे 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 राम 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 हरे जो अजामिल पाप कार्य लिप्त थिला किंतु तार सौभाग्य थिला से पुत्र को डाकिदेला नारायण यही अंतिम समय रे भगवान नाम टी आसीपरब ना जीवा को आम जो जीवित अवस्था भगवान सब दे सुविधा दे जो आम भगवान नाम उच्चारण करुचे नाम कर सड़माला नाम दौचे किंतु अंतिम समय रे यदि भगवान न चाहिए तेल स्मरण आसबना कारण मता स्मृति ज्ञानम अपहनम जो भगवान व्यवस्था करेंगे तेणु मृत्यु समय रे ये भगवान नाम पार्टी को आसबना जीवा को आसबना स्मरण आसबना पार्टी ना स्मरण कले जड़े मानने कौन श्रेष्ठ गति प्राप्त हे भगवद गीता भगवान कहले ना ଅନ୍ତକାଳୀ ଚ ମାମେବ ସ୍ମରଣ ମୁକ୍ତା କାଳେବରମ୍। ଜୁହାରେ ଉଚ୍ଚାରିତ ନ ହୋଇପାରିଲେ ମଧ୍ୟ ଖାଲି ଯଦି ସ୍ମରଣ କରିଦେଲେ ମନରେ ସ୍ମରଣ କରିଦେଲେ ମଧ୍ୟ ସେ ଶ୍ରେଷ୍ଠ ଗତି ପ୍ରାପ୍ତ ହେବ, କିନ୍ତୁ ସେ ସ୍ମରଣ ମଧ୍ୟ ଆସିବ ନାହିଁ ସେ ସମୟରେ। ସ୍ମରଣ କୁତସ୍ତେ, କିଭଳି ଭାବରେ ସ୍ମରଣ କରିବା? ତେଣୁ ଏଇଭଳି ଭାବରେ ଘଟଣା ସବୁ ରହିଛି। ତେଣୁ ଯେଉଁମାନେ ଭଗବାନଙ୍କର ବିରୋଧୀରେ ଅସୁରମାନେ, ସେମାନେ ସବୁ ତମଗୁଣର ବଶବର୍ତ୍ତୀ ହୋଇକରି ଭଗବାନଙ୍କର କୌଣସି ଭଲ ଗୁଣ ଦେଖିପାରନ୍ତି ନାହିଁ। ଭଗବାନଙ୍କର କାର୍ଯ୍ୟକୁ ସେମାନେ ନିନ୍ଦା ହିଁ କରନ୍ତି, ଖାଲି ନିନ୍ଦା କରନ୍ତି। ଆମର ଏହି ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି, ମହାପ୍ରଭୁଙ୍କ କଥା ଲୀଳାରେ ବର୍ଣ୍ଣନା କରାଯାଇଛି, ରାମଚନ୍ଦ୍ରପୁରୀ ଇଏ ହେଉଛନ୍ତି ମହାଧବେନ୍ଦ୍ର ପୁରୀଙ୍କର ଦୁଇ ଶିଷ୍ୟ, ପ୍ରସିଦ୍ଧ ଶିଷ୍ୟ, ଅନେକ ଶିଷ୍ୟ ଥିଲେ, ପ୍ରସିଦ୍ଧ ଶିଷ୍ୟ ଥିଲେ ଦୁଇ ଜଣ। ଯେତେବେଳେ ମହାଧବେନ୍ଦ୍ର ପୁରୀ ଯେତେବେଳେ ରହିଥିଲେ ରେମୁଣାରେ, ରେମୁଣାରେ ରହିଥିଲେ, ତାଙ୍କ ପାଇଁ ଆଣିକି ଆସିଥିଲେ, ଅବଶ୍ୟ ଗୋବର୍ଦ୍ଧନ ନେବା ପାଇଁ ଆଣିଥିଲେ ଚନ୍ଦନ କାଠ, କିନ୍ତୁ ଗୋବର୍ଦ୍ଧନ ଗୋପାଳ କହିଲେ ତୁମେ ସେଇଠି ରଖି ତାଙ୍କୁ ଭଗବାନ ଲଗାଅ, ସେଇ ଗୋପୀନାଥ ପାଖରେ ଲଗାଇଲେ ମୁଁ ପ୍ରାପ୍ତ ହେବି। ଏଇଭଳି ଭାବରେ ରହୁଥିଲା, ସେହି ସମୟରେ ତାଙ୍କ ଅନ୍ତିମ ସମୟ ଆସିଗଲା ମହାଦେବେନ୍ଦ୍ର ପୁରୀଙ୍କର। ତେଣୁ ତାଙ୍କର ଦୁଇ ଶିଷ୍ୟ ତାଙ୍କର ସେଇଠି ଥିଲେ, ରାମଚନ୍ଦ୍ରପୁରୀ ଏବଂ ମାଧବେନ୍ଦ୍ରପୁରୀ, ଏ ଦୁଇଜଣ ଥିଲେ। ଇଏ ଯେଉଁ ରହିଛନ୍ତି ମାଧବ, ସରି, ରାମଚନ୍ଦ୍ରପୁରୀ ଏବଂ ଈଶ୍ୱରପୁରୀ, ଈଶ୍ୱର ଯେ ଭଗବାନଙ୍କର ଗୁରୁ ହେଲେ, ଈଶ୍ୱରପୁରୀ ମାଧବେନ୍ଦ୍ରପୁରୀଙ୍କର ସେବା କଲେ, କିନ୍ତୁ ରାମଚନ୍ଦ୍ରପୁରୀ କହୁଛନ୍ତି ଗୁରୁଦେବ ଆପଣ କାହିଁକି କ୍ରନ୍ଦନ କରୁଛନ୍ତି ସେ ସମୟରେ? ଏ ଭଗବାନ ଚିନ୍ତନ, ବ୍ରହ୍ମ ଚିନ୍ତନ କରନ୍ତୁ, ବା ଭଗବାନ ଚିନ୍ତନ କରନ୍ତୁ, ଆମର ଜନ୍ମ ହୋଇକି ମୃତ୍ୟୁ ନାହିଁ, କାହିଁକି ଚିନ୍ତା କରୁଛନ୍ତି? ଏଇଭଳି ଭାବରେ ଗୁରୁଦେବଙ୍କୁ ସେ ଜ୍ଞାନ ଉପଦେଶ ଦେଉଛନ୍ତି, ଶ୍ରୀ ଶ୍ରୀ ସୀତାରାମ ରକଣ ହନୁମାନ ଯୁ କି। ତେଣୁ ମାଧବେନ୍ଦ୍ରପୁରୀ ତାଙ୍କ ଉପରେ ବିରକ୍ତ ହୋଇଗଲେ, ତୁମେ ଦୂର ହୋଇଯାଅ, ମୋତେ ମୁହଁ ଦେଖାଅ ନା ତୁମେ। ଏଇଭଳି ଭାବରେ ରାମଚନ୍ଦ୍ରପୁରୀ ଗୁରୁଦେବଙ୍କର ଅଭିଶାପ ପ୍ରାପ୍ତ ହୋଇକରି ସେ ସମସ୍ତଙ୍କୁ ନିନ୍ଦା କରିବା ପାଇଁ ଆରମ୍ଭ କଲେ, ଏମିତିକି ଭଗବାନ ମହାପ୍ରଭୁଙ୍କୁ ମଧ୍ୟ ନିନ୍ଦା କଲେ, ଆରମ୍ଭ କଲେ। ମହାପ୍ରଭୁ ଯେତେବେଳେ ଜଗନ୍ନାଥ ପୁରୀରେ ଲୀଳା ଚାଲିଥିଲା, ଜଗନ୍ନାଥଙ୍କର ପୁରୀରେ ଜଗନ୍ନାଥ, ଇଏ ମଧ୍ୟ ଜଗନ୍ନାଥ, ତାଙ୍କର ଲୀଳା ଚାଲିଥିଲା, ସେହି ସମୟରେ ଆସି ଦେଖିଲେ ଗମ୍ଭୀରାରେ ମହାପ୍ରଭୁ ରହିଛନ୍ତି ସେଠି। କହିଲେ କ'ଣ ଏଠି ସବୁ ଏତେ ପିମ୍ପୁଡ଼ି ରହିଛି, ପିମ୍ପୁଡ଼ି ଚାଲିଛି କ'ଣ ପାଇଁ? ତ ମୋତେ ବେଶୀ ମିଠା ଖାଉଛ, ନହେଲେ କେମିତି ଏତେ ପିମ୍ପୁଡ଼ି ହୁଅନ୍ତେ? ଏଇଭଳି ଭାବରେ କହିଲେ। ତେଣୁ ମହାପ୍ରଭୁଙ୍କର ଯେଉଁ ଖାଦ୍ୟ ସଙ୍କଟ ଆସିଗଲା, ଖାଇବା ବନ୍ଦ କରିଦେଲେ ମହାପ୍ରଭୁ, ଯେତିକି ଖାଉଥିଲେ ତା'ର ଅଧା ଖାଇଲେ। ଏଇଭଳି ଭାବରେ କେତେ ମାସ ଚାଲିଗଲା, ଏଇଭଳି ଭାବ କଥା ରହିଛି। ତେଣୁ ଭଗବାନଙ୍କର କୌଣସି କାର୍ଯ୍ୟ ନିନ୍ଦନୀୟ ନୁହେଁ, ସାଧୁମାନେ ସେଟାକୁ ବନ୍ଦନା କରନ୍ତି, ଭଗବାନ ଯାହା କଲେ ମଧ୍ୟ ସେ ବନ୍ଦନୀୟ ନିନ୍ଦନୀୟ ନୁହେଁ। ବ୍ରଜେ ପ୍ରସିଦ୍ଧମ୍ ନବନୀତ ଚୌରମ୍ ଗୋପାଙ୍ଗନାଚୁକୂଳ ଚୌରମ୍ ଅନେକ ଜନ୍ମାର୍ଜିତ ପାପ ଚୌରମ୍ ଚୌରାଗ୍ରଗଣ୍ୟଂ ପୁରୁଷଂ ନମାମି। ଚୌରାଗ ଆସିଯିବ, ବର୍ତ୍ତମାନ କାର୍ତ୍ତିକ ମାସ ଆସିବ, ମାସ ସାରା ଆମେ ତାଙ୍କୁ ପୂଜା କରିବା, ଚୌରାଗ୍ରଗଣ୍ୟଙ୍କୁ ପୂଜା କରିବା, କିନ୍ତୁ ଅଭକ୍ତମାନେ ତାଙ୍କୁ ନିନ୍ଦା କରିବେ, ଚୋରଟା ବୋଲି କହିବେ, ନିନ୍ଦା କରିବେ, କିନ୍ତୁ ସାଧୁମାନେ ପ୍ରଶଂସା କରିବେ। ଆଜି ଭଗବାନ ଯେଉଁ ତାକୁ ହତ୍ୟା କଲେ, ତାଙ୍କର ଯେଉଁମାନେ ଅସାଧୁ ବ୍ୟକ୍ତି ଥିଲେ ସେମାନେ ହାହାକାର କଲେ, ଆଉ ଭଗବାନ ଏ ନିନ୍ଦନୀୟ କାର୍ଯ୍ୟ କଲେ ବୋଲି କହିଲେ, କିନ୍ତୁ ସାଧୁମାନେ ତାଙ୍କୁ ପ୍ରଶଂସା କରୁ, ସାଧୁ ସାଧୁ ଇତି ଋଷେୟ ସୁରେଶ୍ୱରା। ଋଷିମାନେ, ଦେବତାମାନେ, ଈଶ୍ୱରମାନେ ବା ଅନ୍ୟ ଦେବତାମାନେ ସବୁ ରହିଛନ୍ତି, ସେମାନେ ସବୁ ପ୍ରଶଂସା କରୁଛନ୍ତି, ସାଧୁ ସାଧୁ, ଭଗବାନ ଯାହା କରନ୍ତି ପ୍ରଶଂସନୀୟ, ଭକ୍ତମାନେ ସେଇଟା ଆସ୍ୱାଦନ କରିବେ, ପ୍ରଶଂସନୀୟ କାର୍ଯ୍ୟ ଭଗବାନ ଯାହା କରନ୍ତି, କୌଣସି ନିନ୍ଦନୀୟ କାର୍ଯ୍ୟ କରନ୍ତି ନାହିଁ। କିନ୍ତୁ ଯେଉଁମାନେ ଭଗବାନଙ୍କୁ ଜାଣନ୍ତି ନାହିଁ ସେମାନେ କହିବେ ଏ ଭଗବାନ କାହିଁକି ଏ କଲେ, ଯେଉଁଭଳି ଭାବରେ ପରୀକ୍ଷିତ ମହାରାଜ ପଚାରିଲେ ଭଗବାନ କାହିଁକି ଏଭଳି ନିନ୍ଦନୀୟ କାର୍ଯ୍ୟ କଲେ। ଦଶମ ସ୍କନ୍ଧ 33 ଅଧ୍ୟାୟରେ ରାସଲୀଳା ଯେତେବେଳେ ବର୍ଣ୍ଣନା କରୁଛନ୍ତି, 29-33 ପାଞ୍ଚଟି ଅଧ୍ୟାୟରେ, ସେହି ସମୟରେ ପରୀକ୍ଷିତ ମହାରାଜ ଏ ପ୍ରଶ୍ନଟି ପଚାରିଲେ, ଯୁଗୁପ୍ସିତମ୍ କାହିଁକି ଏ ନିନ୍ଦନୀୟ କାର୍ଯ୍ୟ କାହିଁକି କଲେ ଭଗବାନ, ଏହି ପ୍ରଶ୍ନଟି ପଚାରିଲେ। ପ୍ରକୃତରେ ପରୀକ୍ଷିତ ମହାରାଜଙ୍କର ପ୍ରଶ୍ନ ନୁହଁ, ଏଠି ଯେଉଁ ସେଠି ମୁନି ଋଷିମାନେ ଥିଲେ, 60,000 ମୁନି ଋଷିମାନେ ଥିଲେ, ସମସ୍ତେ ଏତେ ଉନ୍ନତ ସ୍ଥିତିରେ ନଥିଲେ, ତେଣୁ କେତେକର ମନରେ ଏହି ସନ୍ଦେହ ଆସିଲା, କାହିଁକି ଭଗବାନ ହୋଇକରି ଏଭଳି ଭାବରେ ଅଧର୍ମ କାର୍ଯ୍ୟ କରୁଛନ୍ତି, ଏହି ପ୍ରଶ୍ନଟି ପଚାରିଲେ ପରୀକ୍ଷିତ ମହାରାଜ। ତେଣୁ ଏ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତର ଦେଇକରି ସୁଖଦେବ ଗୋସ୍ୱାମୀ ଏ ରାସଲୀଳାକୁ ବନ୍ଦ କରିଦେଲେ, ଆଉ କହିଲେ ନାହିଁ। ଏଇ ପାଞ୍ଚଟି ଅଧ୍ୟାୟରେ ଶେଷ କରିଦେଲେ ରାସଲୀଳା। ତେଣୁ ଇଏ ଯେଉଁମାନେ ଭଗବାନ ଭକ୍ତ ସେମାନେ ଭଗବାନ ଲୀଳାକୁ କୌଣସି ସେଠାରେ କୌଣସି ନିନ୍ଦନୀୟ ବସ୍ତୁ ଦେଖିପାରନ୍ତି ନାହିଁ। ଯାହା କଲେ ମଧ୍ୟ ଭଗବାନ ସେସବୁ ବନ୍ଦନୀୟ ବସ୍ତୁ ଯାହା କରେ ସେ ବନ୍ଦନୀୟ କ'ଣ ବନ୍ଦନାର ଯୋଗ୍ୟ ସିଏ। ତେଣୁ ସାଧୁମାନେ ଋଷିମାନେ ଦେବତାମାନେ ଏଇସବୁ ଜାଣନ୍ତି। ତେଣୁ ସେମାନେ ସାଧୁ ସାଧୁ ଏଇଭଳି ଭାବରେ ଭଗବାନ କର୍ମ ଯେଉଁ ଲୀଳାଟିକୁ ପ୍ରଶଂସା କଲେ, ନରକ ବିନାଶନ ଯେଉଁ କଲେ ସାଧୁମାନେ ପ୍ରଶଂସା କଲେ। ଏବଂ ଜୟଦେବ ଗୋସ୍ୱାମୀ ସେଇଟା ଗାନ କରୁ ଯୁଗ ଯୁଗ ଧରିକି ଏଇଟା ଗାନ ହେଇ ଚାଲିବ ଭଗବାନଙ୍କ ଏଇ ଲୀଳାକୁ। ଏଇ ଜୟଦେବ ଗୋସ୍ୱାମୀ ଏଇ ଯେଉଁ ରଚନା କଲେ ଗୀତ ଗୋବିନ୍ଦ, ମହାପ୍ରଭୁ ନିଜେ ସେଇଟାକୁ ଆସ୍ୱାଦନ କରୁଥିଲେ। ପ୍ରତିଦିନ ତାଙ୍କର ଗମ୍ଭୀରାରେ ରାୟ ରାମାନନ୍ଦ ଏବଂ ସ୍ୱରୂପ ଦାମୋଦରଙ୍କ ସହିତ ସେମାନେ ସବୁ ଗାନ କରନ୍ତି, ମହାପ୍ରଭୁ ଆସ୍ୱାଦନ କରନ୍ତି ଏ ଲୀଳାକୁ ଭଗବାନଙ୍କର। ହରି ମଧୁମୋର ନର କବି ନାଶନ ହେ ଗରୁଡ଼ାସନ ହେ ଗରୁଡ଼ାସନ ସୁରକୂଳ କେଳି ନିଦାନ ଜୟ ଜୟ ଦେବ ହରେ ହରେ ଜୟ ଜୟ ଦେବ ହରେ। ଭଗବାନ ଗୋଟେ ନାମ ହେଉଛି ପୁଣ୍ୟ ଶ୍ଳୋକ, ତାଙ୍କର ଯଶ ଏଇଭଳି ଭାବେ ରହିବ ସବୁଦିନ ପାଇଁ ରହିବ, ସବୁଦିନ ପାଇଁ ରହିବ ଭଗବାନଙ୍କ ଯଶ। ତେଣୁ ଭଗବାନ ଯେଉଁ ନରକୁ ବିନାଶନ କଲେ ସାଧୁମାନେ ଏଇଟାକୁ ବନ୍ଦନା କରିବେ, ଯୁଗ ଯୁଗ ଧରିକିରି ଏଇ ଲୀଳାକୁ ବର୍ଣ୍ଣନା କରି ଚାଲିବେ, ଯୁଗ ଯୁଗ ଧରି ଚାଲିବେ ଏଇ ଲୀଳା ବର୍ଣ୍ଣନା ହେବ ଭଗବାନଙ୍କ କାର୍ଯ୍ୟ ଏଇଭଳି ରହିଛି। ସବୁବେଳେ ଲାଗୁଥିବ ନୂତନ ଭଳି ଲାଗୁଥିବ, ହଜାର ହଜାର ବର୍ଷ ତଳେ ଏଇ ଲୀଳାଟି ହେଇଥିଲା କିନ୍ତୁ ବର୍ତ୍ତମାନ ହଜାର ହଜାର ସ୍ଥାନରେ ଏଇ ଭଗବାନ ଲୀଳାକୁ ଆସ୍ୱାଦନ କରାଯାଉଛି, ପ୍ରଶଂସା କରୁଛନ୍ତି ସାଧୁମାନେ। ଖାଲି ସେତିକିରେ ଯେ ସେଇଠି ପ୍ରଶଂସା କରିଦେଲେ ତାହା ନୁହଁ, ଯୁଗ ଯୁଗ ଧରି ସେଇଟା ପ୍ରଶଂସିତ ହେଉଥିବ ଏବଂ ଯୁଗ ଯୁଗ ଧରି ଯେଉଁମାନେ ଅସୁରମାନେ ଏଇଟାକୁ ନିନ୍ଦା କରୁଥିବେ ଭଗବାନ ଲୀଳା ଏଭଳି। ତେଣୁ ଭଗବାନ ମଝିରେ ମଝିରେ ଆସି ସେମାନେ ବିନାଶ କରନ୍ତି, ବିନାଶାୟ ଚ ଦୁଷ୍କୃତାମ୍ ପରିତ୍ରାଣାୟ ସାଧୁନାମ୍। ତେଣୁ କେବଳ ସାଧୁମାନେ ଋଷିମାନେ ବା ଯେଉଁ ଦେବତାମାନେ ଯେ ପ୍ରଶଂସା କଲେ ତାହା ନୁହଁ, ସାଧୁ ସାଧୁ ବୋଲି କହି ପ୍ରଶଂସା କଲେ ତାହା ନୁହଁ, ସେମାନେ ମାଲେଇ ମୁକୁନ୍ଦଂ ବିକିରନ୍ତ ଭିଡ଼ିରେ ବହୁତ ପ୍ରକାର ଦେବତାମାନେ ଆକାଶ ପୁଷ୍ପ ବର୍ଷା କରିବା ପାଇଁ ଆରମ୍ଭ କଲେ, ମାଲେଇ ମୁକୁନ୍ଦମ ମାଲେଇ ପୁଷ୍ପମାଲ୍ୟ ସେ ପ୍ରଦାନ କଲେ, ପୁଷ୍ପମାଲ୍ୟ ପୁଷ୍ପରେ ମାଳ ତିଆରି କରୁଛି ମାଲ୍ୟ ବୋଲି କୁହାଯାଉଛି, ଇଏ କଲେ ସବୁ ପକେଇଲେ ସବୁ ଆକାଶ ପକେଇଲେ ଭଗବାନ ପାଖରେ ଭଗବାନଙ୍କ ଉପରେ ପକେଇଲେ ମାଲେଇ ମୁକୁନ୍ଦମ। ସେଠି ମୁକୁନ୍ଦ ଶବ୍ଦ ବ୍ୟବହାର କରାଯାଇଛି, ଦେବତାମାନେ ଭାବୁଛନ୍ତି ଇଏ ହେଉଛନ୍ତି ମୁକୁନ୍ଦ, ଆମକୁ ଏ ଯେଉଁ ଅସୁର ଠାରୁ ଆମକୁ ମୁକ୍ତି ପ୍ରଦାନ କଲେ ମୁକୁନ୍ଦ। ସେ କେତେ ଆନନ୍ଦ ସେମାନେ ହେଉଥିବେ, କେତେ ଆନନ୍ଦରେ ତାଙ୍କ ସବୁ ଫୁଲ ନୃତ୍ୟ ଇତ୍ୟାଦି ସବୁ ବାହାରା ବାହାରୁଥିବ, କେତେ କ'ଣ ହେଉଥିବ ଭଗବାନ ଯେଉଁ ନରକୁ ବିନାଶ କଲେ ଏଇଟା ବର୍ଣ୍ଣନା କରାଯାଇ ନାହିଁ, ଏଇଠି ବର୍ଣ୍ଣନା କରାଯାଏନି କିନ୍ତୁ ଏଇଟାକୁ ଅନୁମାନ କରିବାକୁ ପଡ଼ିବ ଏଇଭଳି ଭାବରେ ହେଇଥିବ। ସେଠି ଦେବତାମାନେ ଅପ୍ସରାମାନେ ସବୁ ନୃତ୍ୟ କରୁଥିବେ, କ'ଣ ଯେଉଁ ରହିଛନ୍ତି କ'ଣ ଯେଉଁମାନେ ଗୀତ ଗାନ କରୁଥିବେ ଗନ୍ଧର୍ମାନେ ଗାନ କରୁଥିବେ, ଅପ୍ସରାମାନେ ନୃତ୍ୟ କରୁଥିବେ ବାଦ୍ୟ ବାଦନ କରୁଥିବେ, ଏଇଭଳି ଭାବରେ ଏଇ ଲୀଳାଟିକୁ ଆସ୍ୱାଦନ କରୁଥିବେ। ସୁରକୂଳ କେଳିନି ତାହା ନାମ ଏଇଥିରେ ବୁଝିବାକୁ ପଡ଼ିବ, ଯେଉଁ ଆନନ୍ଦ ଆନନ୍ଦରେ ସେମାନେ ଚୁପଚାପ ରହିପାରିବେ ନାହିଁ, ନୃତ୍ୟ କରିବେ ଗୀତ ଗାଳିବେ ଯେଉଁ ବାଦ୍ୟ ବାଦନ କରିବେ ଏସବୁ ଚାଲିବ, ଏ ହେଉଛି ଆନନ୍ଦର ଆନନ୍ଦ ପ୍ରକାଶ ହେବ ଏଇଭଳି ଭାବରେ। ତେଣୁ ଏଇଟା ଏଇଟାକୁ ବର୍ଣ୍ଣନା କରିନାହାନ୍ତି ସୁଖଦେବ ଗୋସ୍ୱାମୀ, କେତେ ଆଉ ବର୍ଣ୍ଣନା କିଭଳି ମୁଁ ଗୋଟେ ଫେଷ୍ଟିଭାଲ ଫେଷ୍ଟିଭାଲ ଅବଜର୍ଭ କରାଗଲା ଏଇଟା ବର୍ଣ୍ଣନା କରାଯାଏ ନାହିଁ, କିନ୍ତୁ ଆମେ ଏଇଠୁ ବୁଝିବା ଜୟଦେବ ଗୋସ୍ୱାମୀ ଯେଉଁ ସୁରକୂଳ କେଳି ନିଦାନମ କେଳି ଆନନ୍ଦ ସେମାନଙ୍କର ଏଇଟା। ତେଣୁ ସାଧୁମାନଙ୍କର କ'ଣ ଆଉ ଆନନ୍ଦ ରହିଛି, ଏ ଭଗବାନ ଲୀଳାକୁ ଆସ୍ୱାଦନ କରିବେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାତି ପର୍ଯ୍ୟନ୍ତ ଭଗବାନ ଲୀଳା। ଆଜି ଏଭଳି ଲୀଳା ସକାଳୁ ଉଠିକିରି ଭଗବାନ ବିଭାବରି ଶେଷ ଆଲୋକ ପ୍ରବେଶ ନିଦ୍ରା ଛାଡ଼ି ଉଠୁ ଯିବ ବୋଲୋ ହରି ହରି ମୁକୁନ୍ଦ ମୁରାରି ରାମକୃଷ୍ଣ ହୟ ଗ୍ରୀବ। ସକାଳୁ ଉଠି ଚାଲିଲା ଭଗବାନଙ୍କ ଲୀଳା ଆନନ୍ଦ ଗୀତ ଗାନ କରିକିରି ଏଇଭଳି ଭାବରେ ଚାଲିବ ରାତି ପର୍ଯ୍ୟନ୍ତ। ଏମିତିକି ଆଚାର୍ଯ୍ୟମାନେ ଟୀକାର କରିଛନ୍ତି, ଯେଉଁ ଭକ୍ତମାନେ ଯେଉଁ ନିଦ୍ରା ଯାଆନ୍ତି ବା ଦନ୍ତ ଧାବନ କରନ୍ତି ପାଇଖାନା ଯାଆନ୍ତି, ଏଇସବୁ ମଧ୍ୟ ଭକ୍ତି ଏ ଶ୍ଳୋକଟି ଅଛନ୍ତି ଭାଗବତ ବର୍ଣ୍ଣନା କରାଯାଇଛି ଯାହା ସେ କରୁଛନ୍ତି। ଏ ଶ୍ଳୋକଟି ହେଉଛି ଏଇଟା ନବଯୋଗେନ୍ଦ୍ର କହିଛନ୍ତି ରାଜା ନିମିଙ୍କୁ, କହିଛନ୍ତି କ'ଣ, କାଇନ ବାଚା ମନସେନ୍ଦ୍ରିୟ ବା ବୁଦ୍ଧ୍ୟାତ୍ମନା ବାନୁଶ୍ରୁତ ସ୍ୱଭାବାତ୍ କରୋତି ଯଜ୍ଜପ ସକଳଂ ପରସ୍ମୈ ନାରାୟଣାୟେତି ସମର୍ପୟେତ। ଏ ଶ୍ଳୋକର ଭାଷାରେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଭକ୍ତମାନଙ୍କର ନିଦ୍ରା ମଧ୍ୟ ଭକ୍ତି, ଭକ୍ତମାନଙ୍କର ପାଇଖାନା ଯିବାଟା ମଧ୍ୟ, ଦତ୍ତ ଧାବନ ଇତ୍ୟାଦି ସବୁ ଭକ୍ତି, ସବୁକିଛି ଭକ୍ତି, ଭଗବାନଙ୍କର ଭକ୍ତଙ୍କର ଯାହା କରିବେ ସେ ଭକ୍ତି। ଏଇ ଶ୍ଳୋକର ଭାଷାରେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି। ତେଣୁ ଏହିଭଳି ଭାବରେ ଭକ୍ତମାନେ ଏଇଟା ଆନନ୍ଦିତ ଆନନ୍ଦ ଆନନ୍ଦ ହୁଅନ୍ତି, ଭଗବାନ ଲୀଳାକୁ ସ୍ମରଣ କରିକିରି, କୀର୍ତ୍ତନ କରିକିରି, ଗୀତ ଗାନ କରିକିରି ଏଇଥିରେ ଆନନ୍ଦିତ ହୁଅନ୍ତି। ଖାଲି ଯେ ସେହି ସମୟରେ ସାଧୁ ସାଧୁ କେହି ଆନନ୍ଦିତ ହେଇଥିଲେ ତାହା ନୁହଁ, ସେ ଲୀଳା ଚାଲିଛି ଏ ପର୍ଯ୍ୟନ୍ତ ଏବଂ ଯୁଗ ଯୁଗ ପର୍ଯ୍ୟନ୍ତ ରହିବ, ଭଗବାନଙ୍କ ଏଇ ଲୀଳା ଲୋକ ରହିବ। ତେଣୁ ମାଲେଇ ମୁକୁନ୍ଦ ଶବ୍ଦ ସେଠି ବ୍ୟବହାର କରାଯାଇଛି, ମୁକୁନ୍ଦ ବହୁତ ଆନନ୍ଦିତ, ଆଜି ଦେବତାମାନେ ମୁକ୍ତିପ୍ରାପ୍ତ ହେଲେ, ଏଇ ନରକାଠାରୁ ନରକାସୁର ଠାରୁ ମୁକ୍ତିପ୍ରାପ୍ତ ହେଲେ କିଛି, ସେଥିପାଇଁ ମୁକୁନ୍ଦ ଶବ୍ଦ ବ୍ୟବହାର କରାଯାଇଛି, ତାଙ୍କର ମନର ଭାବ ହେଉଛି ମୁକୁନ୍ଦ। ତେଣୁ ତାଙ୍କୁ ଏହିଭଳି ଭାବେ ପୁଷ୍ପମାଲ ଇତ୍ୟାଦି ସବୁ ବିକ୍ରିତଂ ତାଙ୍କୁ ସବୁ ଉପହାର ପ୍ରଦାନ କରୁଛନ୍ତି, ବିକ୍ରିତ ଇଡ଼ିରେ ଏହିଭଳି ଭଗବାନ ପ୍ରଶଂସା କରୁଛନ୍ତି, ତାଙ୍କୁ ସ୍ତୁତି କରୁଛନ୍ତି। ଏହିଭଳି ଭାବରେ ଚାଲିଛି କଥା, କିନ୍ତୁ ଆମର ସମୟ ହୋଇଗଲା, ଆମେ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି କଥା ବିଶ୍ରାମ ଦେବା। ଏ ଟୀକାର ଭାଷାରେ ଏଠି କୁହାଯାଇଛି କ'ଣ ନା, ସନାତନ ଗୋସ୍ୱାମୀ କହୁଛନ୍ତି ଯେ ମୁକୁନ୍ଦ ଇତି ନରକ ବଧେନ ପରମାନନ୍ଦ ପ୍ରଦାନାତ୍ ଅତଏବ ଇଡ଼ିରେ, ନରକ ଠାରୁ ମୁକୁନ୍ଦ ମୁକ୍ତିପ୍ରାପ୍ତ ହେଲେ। ତେଣୁ ଦେବତାମାନଙ୍କର ଭାବ ହେଉଛି ଏଇଟା, ଋଷିମାନଙ୍କର ଭାବ ହେଉଛି ଏଇଟା, ମୁକୁନ୍ଦ ଇତି ନରକ ବଧେନ ପରମାନନ୍ଦଂ, ବହୁତ ଆନନ୍ଦ ଆଜି ହେଇଛନ୍ତି ସେମାନେ ପ୍ରଦାନାତ୍, ଆଜି ଭଗବାନ ତାଙ୍କୁ ଏତେ ଆନନ୍ଦ ପ୍ରଦାନ କଲେ, ଅତି ଇଡ଼ିରେ ତାଙ୍କର ପ୍ରଶଂସା କରିବା ପାଇଁ ଆରମ୍ଭ କଲେ। ଏଇଠି ଗୋଟେ ରହିଛି ମହାଭାରତରେ ଗୋଟେ କଥା ରହିଛି, ବନପର୍ବ ବର୍ଣ୍ଣନା କରାଯାଇଛି, ଏଇ ଯେଉଁ ଲୋମସ ମୁନି ପାଣ୍ଡବମାନଙ୍କୁ କହିଛନ୍ତି କଥାଟି, ଲୋମସ ମୁନି ପାଣ୍ଡବମାନଙ୍କୁ କହିଛନ୍ତି ଏ ଯେଉଁ ନରକକୁ ହତ୍ୟା କରାଗଲା, ଏ ନରକର ଯେଉଁ ସବୁ ହାଡ଼ ସବୁ ଥିଲା ଏ ଗୋଟେ ପାହାଡ଼ ଭଳିଆ ରହିଥିଲା, ପାହାଡ଼ ଭଳିଆ ରହିଥିଲା, ଏଇଟାକୁ ଲୋମସ ମୁନି ପାଣ୍ଡବମାନଙ୍କ ପାଖରେ ବର୍ଣ୍ଣନା କରୁଛନ୍ତି, ଏଇ ସେଇ ବ୍ୟକ୍ତିର ପାହାଡ଼ ସେ ହାଡ଼ ସବୁ ହାଡ଼ରେ ଏଇ ସବୁ ପାହାଡ଼ଟି ହେଇଛି। ଏ ମହାଭାରତର ବର୍ଣ୍ଣପର୍ବ ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ ଆମେ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି କଥା ବିଶ୍ରାମ ଦେବା। କିଏ ବୋଲିବେ? ହରେ କୃଷ୍ଣ ହରେ କୃଷ୍ଣ
କୃଷ୍ଣ କୃଷ୍ଣ କୃଷ୍ଣ